ॐ नमो भगवते वासुदेवाय। श्रीमद्भागवतं दशमस्कन्ध षाठी अध्याय श्लोक संख्या 48। व्यूढायाश्चापि पुंस्तल्या मनोभ्येति नवं नवं बुधो असति न बुद्धि असति न बिभ्रियात् बुद्धो असति न बिभ्रियात् तां बिभ्रत् उभयच्युतः तां बिभ्रत् उभयच्युतः व्यूढ्याश्चापि पुंस्तल्या मनोभ्येति नवं नवं बुढो असन्ति बुद्धो असति न बिभ्रियात् तां बिभ्रत् उभयच्युतः बूढ्यायाश्चापि पुंसल्या नवं नवं बुद्धो सति न बिभ्रियात् तां बिभ्रत् उभयच्युतः बुढ्याश्चापि पुंसल्या मनोभ्येति नवं नवं बुद्धो असति न बिभ्रियात् तां बिभ्रत् उभयोच्युतः बुद्ध्याश्चापि पुंसल्या मनोभ्येति नवं नवं बुद्धोसति न बिभ्रियात् तां बिभ्रत् उभयच्युतः। श्लोक अनुवाद। दुश्चरित्र नारी विवाहित हेले मध्य तार मन नित्य नूतन प्रेमिक निमित्त लाड़ायित हुए। बुद्धिमान मनुष्य पक्षे एपरि असती पत्नी को पोषण करवा उचित नुहे, कारण तद्वारा से इह जीवन रे और परजन्म रे उभय क्षेत्र रे सौभाग्य विच्युत हो। हरे कृष्ण अवस्था भक्त स्वजन बंध एवं मातृबंध आपण मानक आम भागवत कथा को स्वागत जना जाऊँचे। ये आम शुणचे रुक्मिणी देवी लक्ष्मी देवी तांकर उक्ति रुक्मिणी देवी पूर्ण ज्ञानवती भगवान जो भाई भाव ज्ञान भगवान ठार से भिन्न नुहंती। भगवान शक्ति जो भाई भाव सूर्य एवं सूर्य किरण अभिन्न से भाव भगवान एवं शक्ति विविध प्रायश शक्ति विविध स्वीयते। भगवान का अनेक शक्ति रही तार हिसाब करहब ना। ये सब स्वाभाविक स्वाभाविक ज्ञान बल क्रिया सब स्वाभाविक पाखे रही। से कौट शिखी ज्ञान प्राप्त हे ता नुह स्वाभाविक भाव रही सब शक्ति। से भाव रुक्मिणी देवी पाखे सब ज्ञान रही। अवश्य भगवान सहित कहीं सामान हो पारे ना। जाहु एथि कहुसन्ति ए अंतिम श्लोक एटा रुक्मिणी देवीकर अंतिम श्लोक 34-48 15 श्लोक रे भगवान तांकर ता पूर्व जो भगवान जो कथा सब कहते तांकर 16 दोष को प्रकाश करते किंतु रुक्मिणी देवी भगवान दोष कौट हम ताक सब खंडन करते भगवान किसी दोष रही ना। भगवान सब कौन सब दोष रु ऊर्धर सी खाली गुण ही गुण कौन से दोष आम पाइबा ना भगवान पाखे सब गुण तक रही। तेणु रुक्मिणी देवी ये 34-48 15 श्लोक 13 श्लोक से सब दुईट 16 भगवान जो दोष रही खंडन कर ये 2 श्लोक से कथर मत सत्यता को प्रकाश करें। गत का कहते जे नैवाहिक महामानी अलिक भगवान जहाँ कहे केवल मिथ्या हे ना। भगवान मिथ्या कहले मैं सत्य अनेक प्रति श्लोके प्रति अक्षरे नाना अर्थ कहे आम देखा विभिन्न स्थान भागवत में विभिन्न स्थान भगवान निंदा कर किंतु से निंदा को सरस्वती देवी ताको स्तुति रे परिणत कर देसंती एवं स्तुति मध्य निंदा रे परिणत हो पार जमी आम देखुचे महाप्रभु लीला रे जड़े मायावाद थिले मायावादी पंडित थिले सीएर मायावादी एक्जाक्टली मायावादी नुह जदि कि मायावादी किसी थी आभास सीए महाप्रभु गुणगान करुले चैतन्य महाप्रभु गुणगान करुले किंतु सीए जो गुणा से जो लिखी कविता लिखिंट से कवित आम कि जापर ना कौन भूल भाल अच्छी किसी ना भगवान महाप्रभु गुणगान कर गोटे हूँ सचल जगन्नाथ जो हूँ अचल जगन्नाथ यही भाव कही जगन्नाथ जो रही जारु ब्रह्म जगन्नाथ मंदिर रे अचल से गोटे स्थान रोचे चलुना किंतु ये महाप्रभु जो रही चैतन्य महाप्रभु से जगन्नाथ जय गौर से कृष्ण से ही जगन्नाथ किंतु महाप्रभु चलते चलती जगन्नाथ यह भाव से कविता रचना करते कि स्वरूप दामोदर जो शुणिले से बहुत तिरस्कार कले तुम्हें जगन्नाथ को यह भाव कहल यह भाव सब दोष धार कले आम जानपर ना तेणु जा जो रही गुणरे दोष दोष गुण मधर तेणु ये आम देखा से भाव भगवान जो दोष प्रकाश कर रुक्मिणी देवी गुण प्रकाश कर तेणु गत श्लोक आम आलोचना करुले नैवाहिक महामनि भगवान कथा केवल मिथ्या हम ना भगवान सत्यव्रतंग सत्यपरंग त्रिसत्यंग सत्य से जोनि निहितं से सत्य सत्य से सत्य अमृत सत्य नेत्रं सत्यात्मकं त्वांग शरणं प्रपन्ना भागवत में आरंभ रे भगवान को सत्यं परं बोली कह जाइछि ये भगवान करो जो भगवान को जानिया पई दुईटी जो रही उपाय रही दुईटी लक्षण रही गोटे स्वरूप लक्षण गोटे तटस्थ लक्षण सत्यं परं धीमहि ये होछि तांकर स्वरूप लक्षण सत्यं परं से परम सत्य को मु ध्यान करुच्ची धीमहि बहुवचन कहुच्छे व्यासदेव समस्त गुरु परंपर से परंपर आसा समस्त शिष्य मान सहित श्री भगवान परम सत्य को ध्यान करेणु से ही परम सत्य किए भागवत दशम स्कंद द्वितीय अध्याय गर्भस्तुति ब्रह्मा शिव आदि देवता मैंने कही प्रथम श्लोक सेटा सत्यव्रतं सत्यपरं त्रिसत्यं सत्यस्य जोनि निहितं च सत्ये सत्यस्य सत्य अमृत सत्य नेत्रं सत्यात्मकं त्वां शरणं प्रपन्ना से होंगे सत्य पूर्ण सत्य ताकर आउ किसी अधिक सत्य ना भगवद गीता सप्तम अध्याय भगवान कहले मत परतर नान्य किंचित अस्ति धनंजय भगवान ठारू कृष्ण आउ किसी उन्नततर सत्य ना ये अंतिम सत्य हो सी तेणु भगवान कथा मिथ्या हे ना से कथा कही गत काल आलोचना करते नैवाड़िक महामानी वचस्ते मधुसूदन मधुसूदन उपरे बहुत आम कथा कही वचस्ते भगवान वचन भगवान वचन आ भगवान भितर किसी तफात ना ये हूँ अद्वैत ज्ञान भौतिक जगत रे जो ज्ञान से हूँ द्वैत ज्ञान गोटे गोटे वस्तु को बुझापी आ गोटे वस्तुर आवश्यकता रही द्वैत रिलेटिव नॉलेज यहाँ किंतु भगवान को संबंध ज्ञान होचे एब्सोल्यूट प्रभुपाद महाराज अद्वैत ज्ञान अद्वैत को इंग्लीश रे कहिसें एब्सोल्यूट अद्वैत ज्ञान भगवान को संबंध भगवान कर सब ज्ञान होचे अद्वैत द्वैत नुह तेणु भगवान कर जो अद्वैत ज्ञान रही हूँ एब्सोल्यूट नॉलेज भगवान कर कथा भगवान एवं भगवान कथा विषय तफात ना से आम जो मैंने द्वैत स्तर रही बुझीपारे ना जमी उदाहरण दि जाए जे आमको जदि तृषा होोष होमें जब पा जल जल बोली कह तृषा मेटो ना कारण भौतिक जगत में भौतिक वस्तु एवं तहार नाम भितर तफात रही किंतु चित जगत रे सेठी नाम एवं वस्तु भितर किसी तफात ना नाम चिंतामणि कृष्ण चैतन्य रस विग्रह पूर्ण शुद्ध नित्य मुक्त अभिन्नत्व नाम नामिन नाम एवं नाम भितर कौन तफात ना अभिन्न ଭିନ୍ନତା ନାହିଁ। ତେଣୁ ଏଇଟାକୁ ଆମେ ବୁଝିପାରିବା ନାହିଁ। ଆମେ ଯେଉଁ ନାମ ନେଉଛେ ଭଗବାନଙ୍କର, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କର ଠାରୁ ଏ ନାମ ଅଲଗା ନୁହଁ। ବରଂ ରୂପ ଗୋସ୍ୱାମୀ ତାଙ୍କର ରଚନା କରିଛନ୍ତି ନା ବାଚ୍ୟବାଚକ, ଭଗବାନଙ୍କ ଭଗବାନ ଏବଂ ଭଗବାନ ନାମ ଭିତରେ ଯଦିଓ ଅଭେଦ ପ୍ରଭେଦ ନାହିଁ, କିନ୍ତୁ ପୂର୍ବସ୍ମାତ୍ ପରମେବ ହନ୍ତ କରୁଣମ ଜାନିମୟ, ଭଗବାନ ଠାରୁ ଭଗବାନ ନାମ ଆହୁରି କରୁଣାମୟ। ଯେମିତି ଆମେ ଦେଖୁଛେ ହନୁମାନଜୀ ଜୟ ଶ୍ରୀରାମ ଭଗବାନ ନାମ ନେଇକରି 100 ଯୋଜନର ସେତୁକୁ ପାର ହେଲେ ଭଗବାନ ନାମ, କିନ୍ତୁ ଭଗବାନ ପାର ହେବା ପାଇଁ ବନ୍ଧ ବାନ୍ଧିବାକୁ ପଡ଼ିଲା, ସେତୁ ବନ୍ଧ ବାନ୍ଧିଲେ ଭଗବାନ। ଯଦିଓ ଭଗବାନ ସବୁକିଛି କରିପାରିବେ, କିନ୍ତୁ ଭଗବାନ ଏଇ ଗୋଟେ ଲୀଳାଟି ରହିଛି। ଭଗବାନ ଏ ସେତୁବନ୍ଧ ନିର୍ମାଣ ସମୟରେ ଭଗବାନ ରାମଚନ୍ଦ୍ର ଦେଖୁଥିଲେ ସବୁ ତାଙ୍କର ପାର୍ଷଦମାନେ ତାଙ୍କର ଭକ୍ତମାନେ କିଭଳି ସେତୁବନ୍ଧ ନିର୍ମାଣ କରୁଛନ୍ତି। 10 ଯୋଜନ ବିସ୍ତୃତ, 100 ଯୋଜନ ଲମ୍ବ, କୌଣସି ଇଏ ନାହିଁ, କୌଣସି ଫାଉଣ୍ଡେସନ ଇତ୍ୟାଦି ନାହିଁ, ସେ ପାଣି ଜଳ ଉପରେ ଭାସୁଛି ପଥର। ତେଣୁ ଏହିଭଳି ଭାବରେ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ଦେଖୁଛନ୍ତି, ତଥାପି ସେ ତାଙ୍କର ଗୋଟେ ଇଚ୍ଛା ହେଲା ସେ ଗୋଟେ ପଥର ପକାଇବା ପାଇଁ। ସେଇ ପଥରକୁ ଯେତେବେଳେ ପକାଇଦେଲେ, ସେମାନେ ସବୁ ଯେଉଁ ପଥର ପକାଉଥିଲେ ନୀଳ ଇତ୍ୟାଦି ସବୁ ରହିଥିଲେ, ଏମାନେ ସବୁ ଇଞ୍ଜିନିୟର, ଏମାନେ ସବୁ ହେଉଛନ୍ତି ବିଶ୍ୱକର୍ମାଙ୍କ ପୁତ୍ର, ଏମାନେ ସବୁ ଭଗବାନ ରାମଙ୍କର ନାମ ଲେଖିକିରି ପକାଉଥିଲେ, ତେଣୁ ସେ ପଥର ବୁଡ଼ୁନଥିଲା। କିନ୍ତୁ ଭଗବାନ ରାମଚନ୍ଦ୍ର ଚିନ୍ତା କଲେ, ମୁଁ ସ୍ୱୟଂ ରାମ, ମୁଁ ଆଉ କ'ଣ ନାମ ଲେଖିବି, ନିଜେ ପକାଇଲି, କିନ୍ତୁ ସେ ପଥର ବୁଡ଼ିଗଲା। ଏଇଭଳି ଭାବରେ ଯେତେବେଳେ ସେ ଭଗବାନ ରାମଚନ୍ଦ୍ର ଏଇଭଳି ଭାବରେ ଲୁଚିଲୁଚି କରୁଥିଲେ, କେହି ଦେଖିବେ ନାହିଁ ବୋଲି, କିନ୍ତୁ ହନୁମାନ ଦେଖିଦେଲେ, କହିଲେ ପ୍ରଭୁ ଆପଣ ଯାହାକୁ ଛାଡ଼ିଦେବେ, ତ୍ୟାଗ କରିବେ, ସିଏ କ'ଣ ବଞ୍ଚି ତିଷ୍ଠି ପାରିବ, ସେ ବୁଡ଼ିଯିବ, ଭବସା ଆଗରୁ ଉଦ୍ଧାର ପାଇପାରିବ ନାହିଁ। ଏଇଭଳି ଭାବରେ ଏ ଲୀଳାଟି ରହିଛି ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ଏବଂ ଭଗବାନ ନାମ ଭିତରେ ଯଦିଓ ତଫାତ୍ ନାହିଁ, କିନ୍ତୁ ନାମ ହେଉଛି ଭଗବାନ ଠାରୁ ଆହୁରି କରୁଣାମୟ। ରୂପ ଗୋସ୍ୱାମୀ ତାଙ୍କର କବିତା ରଚନା କରି ତାଙ୍କର ରଚନାରେ ବର୍ଣ୍ଣନା କରିଛନ୍ତି ଏଇଟା। ତେଣୁ ମୋଟାମୋଟି ଭାବରେ, ସାଧାରଣ ଭାବରେ ଆମେ କହିବା ଭଗବାନ ଏବଂ ଭଗବାନ ନାମ ଭିତରେ କିଛି ତଫାତ୍ ନାହିଁ। ବଚସ୍ତେ ବୋଲି ରହିଛି ନା, ଭଗବାନ ବଚନ ଏବଂ ଭଗବାନ ଭିତରେ କୌଣସି ତଫାତ୍ ନାହିଁ, ଭଗବାନ ବଚନ ମଧ୍ୟ ଭଗବାନ। ତେଣୁ ଭାଗବତ ମଧ୍ୟ ଏଠି ଭଗବାନ ରହିଛନ୍ତି। ଆମେ କହିଛେ ଭାଗବତର ଯେଉଁ 12ଟି ସ୍କନ୍ଦ ରହିଛି, ଇଏ ଭଗବାନଙ୍କର ଶ୍ରୀଅଙ୍ଗ। ତେଣୁ ଏହିଭଳି ଭାବରେ ଗତକାଲି ଆମେ ଆଲୋଚନା କରିଥିଲେ ଅମ୍ବାୟା, ଅମ୍ବାଙ୍କର କଥା ଆଲୋଚନା କରିଥିଲେ। ଅମ୍ବାଙ୍କୁ ସତୀ ବୋଲି ସେ କହୁଛନ୍ତି। ଅମ୍ବାୟା ଏବହି ପ୍ରାୟ କନ୍ୟା ସା ଦ୍ରତି କ୍ୱଚିତ୍, କେତେଜଣ ଆଚାର୍ଯ୍ୟ କହିଛନ୍ତି ଅମ୍ବା ହେଉଛନ୍ତି ସତୀ ଥିଲେ, ଯାହା ବି ହଉ ଏଇଟାକୁ ଆମେ ଏତେ ଆଲୋଚନା କରିବୁ, ଗତକାଲି ଏଇଟା ଆଲୋଚନା ହୋଇଯାଇଛି। ବର୍ତ୍ତମାନ ସେ ରୁକ୍ମିଣୀ ଦେବୀ କହୁଛନ୍ତି ତାଙ୍କର ଅନ୍ତିମ ଉକ୍ତି, ସେଇ ଦ୍ୱାରକାରେ ତାଙ୍କର ମହଲରେ ସେ ସନ୍ଧ୍ୟାବେଳରେ ଏସବୁ ଯେଉଁ କଥା ହେଉଛି, ସେଇ କଥା ଆମେ ମନେ ପକାଇ ଦେଉଛେ। ବର୍ତ୍ତମାନ ଏ ଅନ୍ତିମ କଥା କହିଲେ ରୁକ୍ମିଣୀ ଦେବୀ କହୁଛନ୍ତି, ବିଢ଼ାୟା ବି ପୁଂସଲ୍ୟା, ଏ ପୁଂସଲି କହିଲେ ଏଇ ବେଶ୍ୟାମାନଙ୍କ କଥା କୁହାଯାଇଛି। ବେଶ୍ୟାମାନଙ୍କର ବିଷୟରେ ଭାଗବତରେ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଏମିତିକି ଭଗବାନ ନିଜେ ମଧ୍ୟ ନିଜକୁ ପୁଂସଲି ବୋଲି କହିଛନ୍ତି। ଯେତେବେଳେ ଯେଉଁ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ଯେତେବେଳେ ମୋହିନୀ ରୂପରେ ଆସିଥିଲେ, ସେହି ସମୟରେ ସେ ନିଜକୁ ଗୋଟେ ପୁଂସଲି ବୋଲି କହିଛନ୍ତି, ଯଦିଓ ସେ ପୁଂସଲି ନୁହନ୍ତି, କିନ୍ତୁ ସେ ତ ପୁରୁଷ, ସ୍ତ୍ରୀ ଲୋକ ମଧ୍ୟ ନୁହନ୍ତି, ଆଉ ବେଶ୍ୟା କଥା କେଉଁଠୁ ଉଠିବ। କିନ୍ତୁ ସିଏ ଯେଉଁ ରୂପ ଧାରଣ କରିଥିଲେ, ସ୍ତ୍ରୀ ରୂପ ଧାରଣ କରିଥିଲେ, ମୋହିନୀ, ସମସ୍ତଙ୍କୁ ମୋହି ଯାଇଥିଲେ, ଏମିତିକି ଅନ୍ୟମାନଙ୍କ କଥା କ'ଣ କହିବା, ଯିଏକି କାମକୁ ବସ କରିଥିଲେ ଶିବଜୀ, ସିଏ ମଧ୍ୟ ତାଙ୍କର ରୂପରେ ମୋହିତ ହୋଇଗଲେ। ଏକଥା 8ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 5ରୁ 12 ଏଇ 8ଟି ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳାରେ ବହୁତ କଥା ରହିଛି। ଭଗବାନ ଅନେକ ଅବତାର ଗ୍ରହଣ କରିଛନ୍ତି, ତା ଦେହରୁ ଗୋଟିଏ ଅବତାର ହେଉଛନ୍ତି ମୋହିନୀ ଅବତାର। ଏତେ ତାଙ୍କର ରୂପ ଥିଲା ଭଗବାନଙ୍କର, ଏମିତିକି ଶିବଜୀ ଯିଏ କାମକୁ ଜୟ କରିଥିଲେ, କାମକୁ ଜାଳି ଦେଇଥିଲେ, ଏ ପୂର୍ବ ବର୍ଣ୍ଣନା କରାଯାଇଛି, ଲୀଳା ସବୁ ରହିଛି ଶିବଜୀଙ୍କର। କିନ୍ତୁ ଶିବଜୀ ସେଇଠି ଯାଇକରି ଭଗବାନ ରୂପ ଦେଖି ତାଙ୍କ ପ୍ରତି ମୋହିତ ହୋଇଗଲେ। ଏତେ ରୂପ ରହିଛି ଭଗବାନଙ୍କର, ପୁରୁଷ ରୂପରେ ଯେଉଁଭଳିଆ ସୁନ୍ଦର, ସେ ସ୍ତ୍ରୀ ରୂପରେ, ସ୍ତ୍ରୀ ରୂପରେ ମଧ୍ୟ ସେଇଭଳିଆ ସୁନ୍ଦର। ଭଗବାନ ଯଦିଓ ସ୍ତ୍ରୀ ନୁହନ୍ତି, ଭଗବାନ ହେଉଛନ୍ତି ପୁରୁଷ, ଏକମାତ୍ର ପୁରୁଷ ହେଉଛନ୍ତି ଭଗବାନ, ଆଉ ସବୁ ସ୍ତ୍ରୀ ବା ବିଶେଷ ଭାବରେ ଜୀବମାନଙ୍କ କଥା କହିବା ଆମେ, ଜୀବମାନେ ସବୁ ସ୍ତ୍ରୀ, ସ୍ତ୍ରୀଲିଙ୍ଗ ଭଗବାନଙ୍କ ପ୍ରକୃତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ତାଙ୍କର ଯେତେବେଳେ ତାଙ୍କ ବିଷୟରେ ନିଜ ବିଷୟରେ ଜ୍ଞାନ ପ୍ରଦାନ କରୁଛନ୍ତି, ସେହି ସମୟରେ ସେ କହୁଛନ୍ତି ଯେ ଭୂମି ଆପ ନଳ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟଙ୍ଗେ ଭିନ୍ନା ପ୍ରକୃତିର ଅଷ୍ଟଦା। ଏ ଭୌତିକ ଜଗତ ଭଗବାନଙ୍କର ପ୍ରକୃତି, ଭଗବାନଙ୍କ ଶକ୍ତି, ଏ ନିମ୍ନତର ଶକ୍ତି, ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଏବଂ ଅହଙ୍କାର, ଏ ଆଠଟି ତତ୍ତ୍ୱ ରହିଛି ଭୌତିକ ଜଗତରେ। ଯାହା ସବୁ ଦେଖୁଛେ ସେ ଆଠଟି ତତ୍ତ୍ୱ, ତାକୁ ପୁଣି ବିସ୍ତାର କରାଯିବ, ଚବିଶଟି ତତ୍ତ୍ୱରେ ବିସ୍ତାର କରାଯାଇପାରିବ, ଏବଂ ପ୍ରତି ତତ୍ତ୍ୱକୁ ଆହୁରି ପୁଣି ବିସ୍ତାର କରାଯାଇପାରିବ। ଏଇଭଳି ଭାବରେ ଅନେକ ଭୌତିକ ତତ୍ତ୍ୱ ରହିଛି, ଭୌତିକ ଶକ୍ତି ରହିଛି, ଇଏ କିନ୍ତୁ ସବୁ ଭଗବାନଙ୍କ ନିମ୍ନତର ଶକ୍ତି। କିନ୍ତୁ ଜୀବ ହେଉଛି ଭଗବାନଙ୍କର ଉନ୍ନତତର ଶକ୍ତି। ତାପରେ ଇଏ ଅମିତ ସ୍ତନ୍ୟାଂ ପ୍ରକୃତି ବିଧିମେ ପରାମ ଜୀବଭୂତା, ପରାପ୍ରକୃତି ଭଗବାନଙ୍କ ପରାପ୍ରକୃତି, ଆମେ ଉନ୍ନତତର ପ୍ରକୃତି ଭଗବାନ। ପ୍ରକୃତି କହିଲେ ସ୍ତ୍ରୀଲିଙ୍ଗ, ପୁରୁଷ ହେଉଛି ପୁଲିଙ୍ଗ, ପୁରୁଷ ହେଉଛି ପୁଲିଙ୍ଗ, ସ୍ତ୍ରୀ ହେଉଛି ସ୍ତ୍ରୀଲିଙ୍ଗ, ପ୍ରକୃତି ହେଉଛି ସ୍ତ୍ରୀଲିଙ୍ଗ, ଆମେ ସମସ୍ତେ ଭଗବାନଙ୍କର ପ୍ରକୃତି, ଭଗବାନଙ୍କ ଶକ୍ତି ଆମେ ସବୁ ଭଗବାନଙ୍କର। କିନ୍ତୁ ଭଗବାନ ଭୁଲି ଯାଇଥିବାରୁ ଆମେ ଶକ୍ତିହୀନ ହୋଇଯାଇଛେ। ତଥାଗତ ଯେଉଁମାନେ ଶକ୍ତିମାନ ବୋଲି ଚିନ୍ତା କରୁଛନ୍ତି ତାଙ୍କର ଶକ୍ତି ମଧ୍ୟ ଭଗବାନ, କିନ୍ତୁ ଭଗବାନଙ୍କଠାରୁ ବିଚ୍ୟୁତ ହୋଇକରି ସେ ଶକ୍ତିର କିଛି ମୂଲ୍ୟ ନାହିଁ। ତେଣୁ ଏଠି ଯେଉଁ କୁହାଯାଉଛି ଭଗବାନ ଏଇଭଳି ଭାବରେ ଗୋଟିଏ ରୂପ ଧାରଣ କରିଥିଲେ, ସେ ଆମେ କଥା କହୁଥିଲେ କାହିଁକି ନା ଏଇ ଯେଉଁ ଭଗବାନ ରୂପ ଦେଖିକରି ଏ ଯେଉଁ ଅସୁରମାନେ ସମୁଦ୍ର ମନ୍ଥନରୁ ଭଗବାନଙ୍କ ଜଣେ ଅବତାର ଆସିଥିଲେ, ସେ ହେଉଛନ୍ତି କିଏ, ଏ ଯେଉଁ ଆୟୁର୍ବେଦର ଆୟୁର୍ବେଦ ଦ୍ରିକ୍ ଆୟୁର୍ବେଦ ଇଏ କରିଥିଲେ, ସେ ହେଉଛନ୍ତି କିଏ ଭଗବାନ, ଧନ୍ୱନ୍ତରୀ, ଧନ୍ୱନ୍ତରୀ ଭଗବାନ, ସିଏ ଧନ୍ୱନ୍ତରୀ ଆୟୁର୍ବେଦ ରଚନା କରିଛନ୍ତି, ସେ ଆୟୁର୍ବେଦ ଦ୍ରିକ୍ ବୋଲି କୁହାଯାଇଛି। ଏମାନେ ଯେଉଁ ଆସିଲେ ସମୁଦ୍ର ଭିତରୁ ସେ ବାହାରିଲେ, ସମୁଦ୍ର ଯେଉଁ ଅମୃତ କଳସୀ ଧରିକି ବାହାରିଲେ, ଅମୃତମ ଲେଖା ହେଇଥିଲା ତା ଦେହରେ, ଆଉ ଏଇଟା ଦେଖିକରି ଅସୁରମାନେ ଛଡ଼େଇକି ନେଇଗଲେ, ଛଡ଼େଇକି ନେଇଗଲେ, ଭଗବାନଙ୍କର ଶକ୍ତି ନାହିଁ ଭଳିଆ ଦେଖେଇଲେ, ତାଙ୍କଠାରୁ ଛଡ଼େଇକି ନେଇଗଲେ। ଏଭଳି ଅସୁରମାନଙ୍କର ଜ୍ଞାନ ଏଭଳି ରହିଛି। ତେଣୁ ଦେବତାମାନେ ଯେତେବେଳେ ଦେଖିଲେ ଯାହା ସବୁ ପରିଶ୍ରମ କରୁଥିଲେ ବହୁତ କିଛି ଜିନିଷ ପାଇଛନ୍ତି, କିନ୍ତୁ ମୁଖ୍ୟ ଜିନିଷ ପାଇନାହାନ୍ତି। ଆମେ ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତି କରୁଛନ୍ତି ବହୁତ କିଛି ଜିନିଷ ପାଇବେ, ଭଗବାନ ଭକ୍ତି କରୁଛନ୍ତି, ଭଗବାନ ନାମ ନେଉଛନ୍ତି, ବହୁତ କିଛି ବସ୍ତୁ ମିଳିବ, କିନ୍ତୁ ମୁଖ୍ୟ ବସ୍ତୁ ହେଉଛି ଭଗବତ ପ୍ରେମ, କୃଷ୍ଣ ପ୍ରେମ। ଭଗବାନ ସବୁ ଅନ୍ୟ ସବୁ ବହୁତ ବସ୍ତୁ ଦେଇକି ତାଙ୍କୁ ପରୀକ୍ଷା କରିବେ, ଏମିତିକି ମୁକ୍ତି ପ୍ରଦାନ କରିଦେବେ ଭଗବାନ। ଭାଗବତ ତୃତୀୟ ସ୍କନ୍ଧରେ କପିଳଦେବ କହୁଛନ୍ତି ଯେ ସାଲୋକ୍ୟ ସାଷ୍ଟି ସାରୂପ୍ୟ ସାମୁପ୍ୟେକ ତୁମ ପ୍ୟୁତ ଦିହମାନ ଗୁଣତି ବିନା ମତ ସେବନ ଜନା। ଏ ଯେଉଁ ପାଞ୍ଚ ପ୍ରକାର ମୁକ୍ତି ରହିଛି, ଏ ମୁକ୍ତିକୁ ଭଗବାନ ପ୍ରଦାନ କରିଦିଅନ୍ତି ଭକ୍ତଙ୍କୁ ପରୀକ୍ଷା କରିବା ପାଇଁ, ଭକ୍ତଙ୍କୁ ପରୀକ୍ଷା କରିବା ପାଇଁ ମୁକ୍ତି। ଭୌତିକ ଐଶ୍ୱର୍ଯ୍ୟ କଥା କ'ଣ କହିବା, ଭୌତିକ ଐଶ୍ୱର୍ଯ୍ୟ ଯେତେ ରହିଛି ଭୌତିକ ଜଗତରେ, ଯେତେ ଐଶ୍ୱର୍ଯ୍ୟ ରହିଛି ତାଠାରୁ ଅଧିକ, ସବୁଠାରୁ କୋଟି ଗୁଣ ଅଧିକ ହେଉଛି ଏ ମୁକ୍ତି, ବା ଏଇ ବିଭିନ୍ନ ପ୍ରକାର ମୁକ୍ତି ରହିଛି, ପାଞ୍ଚ ପ୍ରକାର ମୁକ୍ତି ରହିଛି। ତେଣୁ ଭଗବାନ ପରୀକ୍ଷା କରିବା ପାଇଁ ସେସବୁ ପ୍ରଦାନ କରନ୍ତି। ସାଲୋକ୍ୟ ଭଗବାନ ଯେଉଁ ଲୋକରେ ରହିଛନ୍ତି ସେଇ ଲୋକ ପ୍ରଦାନ କରିବେ, ସାଷ୍ଟି ଭଗବାନ ଭଳି ଶକ୍ତି ସେମାନେ ସେ ପ୍ରଦାନ କରିବେ, ସାମିପ୍ୟ ଭଗବାନଙ୍କ ନିକଟରେ ବାସ କରିବା ପାଇଁ ଭଗବାନ ବ୍ୟବସ୍ଥା କରିବେ, ସାଲୋକ୍ୟ ସାଷ୍ଟି ସାମିପ୍ୟ ସାରୂପ୍ୟ ଭଗବାନଙ୍କ ରୂପ ଭଳି ସେମାନେ ରୂପପ୍ରାପ୍ତ ହେବେ। ଏବଂ ଆଉ ଗୋଟେ ମୁକ୍ତି ହେଉଛି ସାହାଯ୍ୟ ମୁକ୍ତି, ଭଗବାନଙ୍କ ସହିତ ଲୀନ ହୋଇଯିବେ, ଭଗବାନ ବ୍ରହ୍ମରେ ଲୀନ ହୋଇଯିବେ ବା ଭଗବାନ ଶରୀରରେ ଲୀନ ହୋଇଯିବେ, ଏ ପାଞ୍ଚ ପ୍ରକାର ମୁକ୍ତି ରହିଛି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ କିଛି ଚାହାନ୍ତି ନାହିଁ, ଯେମିତି ଆମେ ଦେଖୁଛେ ମହାପ୍ରଭୁ ଆମକୁ ସବୁଦିନ ସକାଳେ ଶିଖାଉଛନ୍ତି କେମିତି ଭଗବାନ ପ୍ରାର୍ଥନା କରିବାକୁ ପଡ଼ିବ। ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତାତ୍ ଭକ୍ତି ରହିତି ତ୍ୱୟି। ସବୁକୁ ତ୍ୟାଗ କରିଦେଇଛନ୍ତି ଭକ୍ତ ଯିଏ ସେ ଏଇଭଳି ଭାବରେ ପ୍ରାର୍ଥନା କରିବେ। ନ ଧନ କୌଣସି ଧନ ଦରକାର ନାହିଁ ବା ଫଲୋଅର୍ ଦରକାର ନାହିଁ ଜନ ଦରକାର ନାହିଁ କି ସୁନ୍ଦରୀ ସ୍ତ୍ରୀ ଦରକାର ନାହିଁ। ନା ସୁନ୍ଦରୀ ଭକ୍ତା କାବେ ମମ ଜନ୍ମନି ଜନ୍ମନି ମୁକ୍ତି ମଧ୍ୟ ଦରକାର ନାହିଁ। ଆମେ ପ୍ରତି ଜନ୍ମ ନେଉଥାଉ କିଛି ଅସୁବିଧା ନାହିଁ କିନ୍ତୁ ଆମର ଦରକାର ଭକ୍ତି। ଇଏ ହେଉଛି କୃଷ୍ଣ ପ୍ରେମ, କୃଷ୍ଣ ପ୍ରେମ। କିନ୍ତୁ ଭଗବାନ ଏଇସବୁ ଐଶ୍ୱର୍ଯ୍ୟ ପ୍ରଦାନ କରିକିରି ପରୀକ୍ଷା କରନ୍ତି। ଯିଏ କିଛି ତାହାର ଯାହା କିଛିରେ ସନ୍ତୁଷ୍ଟ ହୁଏ ନାହିଁ ଭଗବାନ ତାଙ୍କୁ ଭକ୍ତି ପ୍ରଦାନ କରନ୍ତି। କାରଣ ଭଗବାନ ସହଜରେ ଭକ୍ତି ପ୍ରଦାନ କରନ୍ତି ନାହିଁ, କାରଣ ଭକ୍ତି ପ୍ରଦାନ ଦ୍ୱାରା ଭଗବାନ ତାଙ୍କ ପାଖରେ ବନ୍ଧା ହୋଇଯାଆନ୍ତି। ଭାଗବତ ପଞ୍ଚମ ସ୍କନ୍ଧରେ ଶ୍ରେଷ୍ଠ ଅଧ୍ୟାୟରେ ଇଏ କହୁଛନ୍ତି ଶୁକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଯେତେବେଳେ ଭଗବାନ ଋଷଭଦେବଙ୍କ ଚରିତ୍ର ବର୍ଣ୍ଣନା କରାଯାଉଛି ସେହି ସମୟରେ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ସେମାନଙ୍କର ପ୍ରିୟବ୍ରତ ବଂଶ କେତେ ଉନ୍ନତ ମାନେ କେତେ ଧନ୍ୟ ସେମାନେ ଭାଗ୍ୟବାନ ଭଗବାନ ଋଷଭଦେବ ଉପରେ ଆସିଲେ ପ୍ରହ୍ଲାଦଙ୍କ ପାଇଁ ଏ ଧ୍ରୁବଙ୍କ ପାଇଁ ଭଗବାନ ଆସିଲେ ତାଙ୍କୁ ଦର୍ଶନ ଦେଲେ ଏସବୁ କଥା ଆମେ ହେଉଛୁ ହତଭାଗା। ଏଇଭଳି ଭାବେ ପରୀକ୍ଷିତ ମହାରାଜ ଯେତେବେଳେ ଚିନ୍ତା କରୁଛନ୍ତି ସୁଖଦେବ ଗୋସ୍ୱାମୀ ଜାଣିକରି ତାଙ୍କର ମନୋଭାବକୁ ଏ ଶ୍ଳୋକଟି କହିଛନ୍ତି ରାଜନ୍ ପତିର୍ ଗୁରୁ ଅଳଂ ଭବତାଂ ଯଦୂନାଂ ଦୈବ ପ୍ରିୟ କୁଳପତି କୋଚ କିଙ୍କରୋ ଭସ୍ତୁ ଏ ମଙ୍ଗଂ ଭଗବାନ ଭଜତାଂ ମୁକୁନ୍ଦୋ ମୁକ୍ତିଂ ଦଦାତି କହିଛି ସ୍ମନ ଭକ୍ତି ଯୋଗ। ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରନ୍ତି କିନ୍ତୁ ଏତେ ସହଜରେ ଭକ୍ତି ପ୍ରଦାନ କରନ୍ତି ନାହିଁ। ପରୀକ୍ଷାରେ ଯେ ପାସ୍ ହେବେ ସେମାନଙ୍କୁ ଭକ୍ତି ଦିଆଯିବ। କୃଷ୍ଣ ପ୍ରେମ, ଇଏ ହେଉଛି କୃଷ୍ଣ ପ୍ରେମ, ଇଏ ହେଉଛି ପଞ୍ଚମ ପୁରୁଷାର୍ଥ। ଅନ୍ତିମ ଅନ୍ତିମ ଲକ୍ଷ୍ୟ ହେଉଛି, ଅନ୍ତିମ ଗତି ହେଉଛି ଏଇଟା କୃଷ୍ଣ ପ୍ରେମ। କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ହେ ରାଜନ୍ ତୁମେ ବହୁତ ଭାଗ୍ୟବାନ, କାରଣ ଭଗବାନ ତୁମର କିଙ୍କର ମଧ୍ୟ ହେଇଯାଇଛନ୍ତି। କେତେବେଳେ ତୁମର ଦ୍ୟୁତ ହେଇକରି କାର୍ଯ୍ୟ କରିଛନ୍ତି, କେତେବେଳେ ତୁମର ରକ୍ଷା କରୁଛନ୍ତି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଭଗବାନ ତୁମର ସେବା କରୁଛନ୍ତି। ତେଣୁ ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି କିନ୍ତୁ ଭକ୍ତି ଏତେ ସହଜରେ ପ୍ରଦାନ କରନ୍ତି ନାହିଁ। ତେଣୁ ଏ ପରୀକ୍ଷା କରିବା ପାଇଁ ଏସବୁ କରାଯାଉଛି। ତେଣୁ ଯେଉଁ ରହିଛନ୍ତି ଧନ୍ୱନ୍ତରୀ ଯେତେବେଳେ ଆସିଲେ ସେ ସମୟରେ ଅସୁରମାନେ ସେ ନେଇକି ଛଡ଼େଇକି ନେଇଗଲେ, ଅମୃତ କଳସକୁ ନେଇଗଲେ। ଅମୃତ ହଁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଟା ହେଉଛି ଅନ୍ତିମ ଲକ୍ଷ୍ୟ ସମୁଦ୍ର ମନ୍ଥନର। ଅନ୍ତିମ ଭଗବାନ ପ୍ରଥମେ କହିଥିଲେ ଅମୃତ ବାହାରିବ, ତୁମେ ଆଉ କୌଣସିରେ ଲୋଭ କରିବ ନାହିଁ, ଏ ଅମୃତଟାକୁ ମୁଁ ତୁମକୁ ପ୍ରଦାନ କରିବି ବା ତୁମେ ପ୍ରାପ୍ତ ହେବ, ଏଇଭଳି ଭାବରେ କହିଥିଲେ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। କିନ୍ତୁ ଦେବତାମାନେ ଯେତେବେଳେ ଦେଖିଲେ ଯେ ଏ ଅମୃତକୁ ନେଇଗଲେ ସେ ପଳେଇଗଲେ, ଆଉ ତାଙ୍କର ଚାନ୍ସ ନାହିଁ ଅମୃତ ପାଇବା ପାଇଁ, ତେଣୁ ସେ ଭଗବାନଙ୍କ ସ୍ମରଣ କଲେ, ଭଗବାନ ଚିନ୍ତା କଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଭଗବାନ ଗୋଟେ ଅବତାର ନେଇଗଲେ, ପୁଣି ଗୋଟେ ଅନେକ ଅବତାର ନେଇଛନ୍ତି ସମୁଦ୍ର ମନ୍ଥନ ଲୀଳାରେ। କୁର୍ମ ରୂପ ଧାରଣ କରି ଭଗବାନ ଏଇ ମନ୍ଦର ମନ୍ଥନ ମନ୍ଦର ପର୍ବତକୁ ଧାରଣ କରିଛନ୍ତି, ଏବଂ ସେହିଭଳି ଭାବରେ ଆହୁରି ଅନେକ ନେଇଛନ୍ତି ଅବତାର ନେଇଛନ୍ତି। ଅନ୍ତିମରେ ସେ ଭଗବାନ ଆସିଲେ କ'ଣ ଭଗବାନ ବ୍ୟବସ୍ଥା କରିଦେଲେ, ତାଙ୍କ ଭିତରେ ଲଢ଼େଇ ଆରମ୍ଭ ହୋଇଗଲା। ଯଦିଓ ପାଇଲେ ଅମୃତ ପାଇଲେ କିନ୍ତୁ ତାଙ୍କ ଭିତରେ ସେ ପିଇ ପାରିଲେ ନାହିଁ। ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି କର୍ମଣି ବା ଅଧିକାର ଅସ୍ତି ମା ଫଳେଷୁ କଦାଚନ। ଫଳ ଉପରେ ଆମର ଅଧିକାର ନାହିଁ, କର୍ମରେ ଆମର ଅଧିକାର ରହିଛି, ଫଳ ଭଗବାନ ପ୍ରଦାନ କରିବେ। ତେଣୁ ଏକା କର୍ମରେ ମଧ୍ୟ ଅଲଗା ଅଲଗା ପ୍ରକାର ଫଳ ରହିଛି, ବା ଏଇ ସମୁଦ୍ର ମନ୍ଥନ ଲୀଳାରେ ସେଇ ଶିକ୍ଷାଟି ପ୍ରଦାନ କରାଯାଇଛି ଅଷ୍ଟମ ସ୍କନ୍ଧ ବାର ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି। ତେଣୁ ଯଦିଓ ସେମାନେ ଅମୃତ କଳସ ଧରିକି ଧାଇଁଲେ କିନ୍ତୁ କେହି ପିଇପାରିଲେ ନାହିଁ, ତାଙ୍କ ଭିତରେ ଲଢ଼େଇ ଆରମ୍ଭ ହୋଇଗଲା ଭଗବାନ ବ୍ୟବସ୍ଥାରେ। ସେଠି ସେ ଶ୍ଳୋକଟି ରହିଛନ୍ତି ଅହଂ ପୂର୍ବମ ଅହଂ ପୂର୍ବମ ନ ତ୍ୱଂ ଇତି ପ୍ରଭୁ ଅଭୁତ ତେସାଂ କଳହ ଆରମ୍ଭ ହୋଇଗଲା ତାଙ୍କ ଭିତରେ। ସେ କହୁଛନ୍ତି ମୁଁ ପିଇବି, ସେ କହୁଛି ମୁଁ ପିଇବି, ଛଡ଼େଇ ନେଇଯାଉଛନ୍ତି, ଏଇଭଳି ଭାବରେ ଚାଲିଛି ତାଙ୍କର। କେହି ପିଇପାରୁନାହାନ୍ତି, କିନ୍ତୁ ଭଗବାନ ଏଇଭଳି ଭାବରେ ବ୍ୟବସ୍ଥା କରିକିରି ଆସି ପହଞ୍ଚିଗଲେ। ଆଉ ଗୋଟେ ଅବତାର ଗ୍ରହଣ କଲେ, ମୋହିନୀ ଅବତାର ଗ୍ରହଣ କଲେ ଭଗବାନ। ମୋହିନୀ ଅବତାର ଯେତେବେଳେ ଗ୍ରହଣ କଲେ, ସେହି ସମୟରେ ଅସୁରମାନେ ଯେଉଁ ଫାଇଟିଂ କରୁଥିଲେ, ତାଙ୍କ ଫାଇଟିଂ ବନ୍ଦ ହୋଇଗଲା। ତାଙ୍କ ରୂପ ଦେଖିକି ଆମେ ଗୋଟେ ଥରେ କହୁଥିଲେ, କେମିତି ସମୁଦ୍ର ମନ୍ଥନରୁ 14 ରତ୍ନ ବାହାରିଛନ୍ତି, ସେମାନେ ସବୁ କହିଲେ ଆଙ୍କ ପାଖରେ ସବୁଯାକ ରତ୍ନ ରହିଛି। ଏଇଭଳି ଭାବରେ ଯେତେବେଳେ କହୁଛନ୍ତି, ତାଙ୍କ ସହିତ କଥା ହେଉଛନ୍ତି ଭଗବାନ, ତାଙ୍କୁ କହୁଛନ୍ତି ମୁଁ ଜଣେ ପୁଷ୍ଚେଲି, ଏଠି ପୁଷ୍ଚେଲି ଶବ୍ଦ ବ୍ୟବହାର କରାଯାଇଛି, ତେଣୁ ସେଇ କଥାଟି ଆସିଲା ପୁଷ୍ଚେଲି, ମୁଁ ଜଣେ ବେଶ୍ୟା, ତମେ କର୍ଦ କଶ୍ୟପଙ୍କର ଦାୟାଦ, ତମେ ବହୁତ ବୁଦ୍ଧିମାନ, ତମେ ଗୋଟେ ବେଶ୍ୟା ପ୍ରତି କେମିତି ବିଶ୍ୱାସ କରୁଛ? ଏଇଭଳି ଭାବରେ ଭଗବାନ ତାଙ୍କ ସହିତ କଥା କହୁଛନ୍ତି। ସେ ଯେତେ କହୁଛନ୍ତି, ଅସୁରମାନଙ୍କର ତାଙ୍କ ଉପରେ ବିଶ୍ୱାସ ସେତେ ଦୃଢ଼ ହେଉଛି। ଏମିତି ଭାବରେ ବ୍ୟବସ୍ଥା କଲେ ଭଗବାନ, ଅସୁରମାନେ ସେ ଅମୃତ କଳସକୁ ପ୍ରଦାନ କରିଦେଲେ। ତାଙ୍କୁ ପ୍ରଦାନ କରିଦେଇ ସେ କହିଲେ, ଆପଣ ଏ ଅମୃତକୁ ନିଜେ ପାନ କରିଦିଅନ୍ତୁ, ବା ଫିଙ୍ଗି ଦିଅନ୍ତୁ, ବା ଯାହା କରନ୍ତୁ, ଆମର କିଛି କହିବାର ନାହିଁ, ଆପଣ ଯେମିତି ଚାହିଁବେ ସେମିତି କରିବେ, ନ୍ୟାୟ ସଙ୍ଗତ କରନ୍ତୁ ବୋଲି କହିବେ। ନ୍ୟାୟ ଭାବରେ ଏଇଭଳି ଭାବରେ କହିକିରି ଭଗବାନଙ୍କୁ ପ୍ରଦାନ କରି ଜାଣିନାହାନ୍ତି ସେମାନେ, ଭାବିଲେ ଜଣେ ସୁନ୍ଦରୀ ବ୍ୟକ୍ତି, ସୁନ୍ଦରୀ ସ୍ତ୍ରୀ, ସମସ୍ତେ ଚାହୁଁଛନ୍ତି ତାଙ୍କୁ ବିବାହ କରିବା ପାଇଁ ଅସୁରମାନ। ତେଣୁ ଭଗବାନ ଏଇଠୁ ବ୍ୟବସ୍ଥା କଲେ, କହିଲେ ଠିକ୍ ଅଛି, ମୁଁ ଜାଣିନାହିଁ କେମିତି ବଣ୍ଟା ଯାଏ, କିନ୍ତୁ ତଥାପି ମୁଁ ଚେଷ୍ଟା କରିବି। ଏଇଭଳିଆରେ କହି ତାଙ୍କୁ ସେଇ ସମୁଦ୍ର ତଟରେ, କ୍ଷୀର ସମୁଦ୍ର ତଟରେ ସାଙ୍ଗେ ସାଙ୍ଗେ ଗୋଟେ ନିର୍ମାଣ ହୋଇଗଲା, କ'ଣ ପ୍ରସାଦ ହଲ୍ ନିର୍ମାଣ ହୋଇଗଲା, ବିଶ୍ୱକର୍ମା ନିର୍ମାଣ କରିଦେଲେ। ଗୋଟେ ମିନିଟ୍, ଗୋଟେ ସେକେଣ୍ଡରେ କରିଦେବେ, ବିଶ୍ୱକର୍ମାଙ୍କର ଏଭରି ଟେକ୍ନୋଲୋଜି ରହିଛି, ଲେଟେଷ୍ଟ ଟେକ୍ନୋଲୋଜି। ଆମେ 20 ପରେ ଯେଉଁ ଟେକ୍ନୋଲୋଜି ପ୍ରାପ୍ତ ହେବା, ତାହାଠାରୁ ଆହୁରି ଉନ୍ନତ ଟେକ୍ନୋଲୋଜି ତାଙ୍କ ପାଖରେ ସବୁ ରହିଛି, ଦେବତାମାନଙ୍କ ପାଖରେ। ତେଣୁ ବିଶ୍ୱକର୍ମା କରିଦେଲେ, ଏମାନେ ସବୁ ଗଲେ ସ୍ନାନ କରିକିରି ସମୁଦ୍ରରେ, ସ୍ନାନ କ୍ଷୀର ସମୁଦ୍ରରେ ସ୍ନାନ କଲେ, ସ୍ନାନ କରିକି ଦାନ ଧର୍ମ ଇତ୍ୟାଦି କରିକିରି ଆସି ବସିଲେ, ଅଲଗା ଅଲଗା ପଂକ୍ତିରେ ବସିଲେ। ଅସୁରମାନଙ୍କ ପାଇଁ ଗୋଟେ ପଂକ୍ତି ରହିଲା, ଦେବତାମାନଙ୍କ ପାଇଁ ଗୋଟେ ପଂକ୍ତି ରହିଲା। ତେଣୁ ଭଗବାନ ତାଙ୍କୁ ବ୍ୟବସ୍ଥା କଲେ, ଏଭଳି ଭାବରେ ତାଙ୍କର ଅସୁରମାନ ପାଖରେ ଆସି ପହଞ୍ଚିଗଲେ। ପ୍ରଥମେ ଇଏ ଧରିକି କଳସୀ, ଅମୃତ କଳସୀ, ସେମାନେ ଭାବୁଛନ୍ତି ଆମକୁ ଆଗ ଦିଆହେବ। ଏଇଭଳି ଭାବରେ କହିକିରି ଭଗବାନ ତାଙ୍କୁ ଖାଲି ଏଭଳି ଭାବରେ ଇଶାରା ପ୍ରଦର୍ଶନ କଲେ, ସେ ଭାବିଲେ ଇଏ ମୋତେ ଭଲ ପାଉଛନ୍ତି, ମୋତେ ବାହାହେବେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଭଗବାନ କ'ଣ କଲେ, କହିଲେ ମୁଁ ତାଙ୍କୁ ଟିକିଏ, ଦେବତାମାନେ ସେମାନେ ସବୁ କାଙ୍ଗାଳ, ତାଙ୍କୁ ଟିକିଏ ଉପରୁ ଉପର ଦେଇଦେଉଛି, ତୁମ ଭିତର ସବୁ ଯେଉଁ ରହିଛି ଗାଢ଼ ଅମୃତ ରହିଛି, ସେଇଟା ମୁଁ ତୁମକୁ ପ୍ରଦାନ କରିବି। ଏଇଭଳି ଭାବରେ ଇଶାରା ଦେଇକରି ଚାଲିଗଲେ, ଦେବତାମାନଙ୍କୁ ସବୁ ପ୍ରଦାନ କରିକି ସାରିଦେଲେ, ବୋଇଲେ ଦେବତାମାନଙ୍କୁ ପ୍ରଦାନ କରିଦେଲେ। ଏଇଟାକୁ ରାହୁ ଏଇଟା ଜାଣିପାରିଲେ, ରାହୁ ସର୍ଭାନୁ ନା କ'ଣ ତାଙ୍କ ନାଁ, ସେ କ'ଣ କଲେ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ଯାଇ ବସିଗଲେ। ବସିଗଲେ ଯେତେବେଳେ ତାଙ୍କୁ ଅମୃତ ପ୍ରଦାନ କଲେ, ଭଗବାନ ଜାଣନ୍ତି ସବୁ, କିନ୍ତୁ ଅମୃତର ମହାତ୍ମାକୁ ପ୍ରକାଶ କରିବା ପାଇଁ ଭଗବାନ ବ୍ୟବସ୍ଥାଟି କଲେ, ତାଙ୍କୁ ପ୍ରଦାନ କରିଦେଲେ ଯେତେବେଳେ ଅମୃତ। ସେ ଅମୃତକୁ ପାନ କରିଛନ୍ତି, ସେହି ସମୟରେ ଚନ୍ଦ୍ର ଏବଂ ସୂର୍ଯ୍ୟ ଆଖି ଠାରି ଦେଲେ। ତେଣୁ ଭଗବାନ କ'ଣ କଲେ ନା, ଚକ୍ରରେ ତାର ଶିରଚ୍ଛେଦନ କରିଦେଲେ। ଯେଉଁ ମସ୍ତକରେ ସେ ଧାରଣ କରିଥିଲେ, ଏଇ ଯେଉଁ ପାନ କରିବା ପାଇଁ ବସିଥିଲେ, ସେ ମସ୍ତକଟି ମୃତ୍ୟୁବରଣ କଲା ନାହିଁ। ରାହୁ ଏବଂ କେତୁ ଏ ଦୁଇଟି ହୋଇଗଲା, ବ୍ରହ୍ମା ସେ ତାକୁ ଦୁଆ ରାହୁ ଏବଂ କେତୁ କରିଦେଲେ। ସେଇଥିପାଇଁ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ରାହୁ ଏବଂ କେତୁ ଚନ୍ଦ୍ର ଏବଂ ସୂର୍ଯ୍ୟକୁ ଗ୍ରାସ କରିବା ପାଇଁ ବସନ୍ତି। ଏଇଟାକୁ ବର୍ତ୍ତମାନ ବୈଜ୍ଞାନିକମାନେ କହୁଛନ୍ତି ଏଇଟା ସବୁ ମନଗଢ଼ା କଥା, ଏସବୁ ଠିକ୍ ନୁହଁ, କିନ୍ତୁ ଏଇଟା ସତ୍ୟ, ଶାସ୍ତ୍ରରେ କୌଣସି ମିଥ୍ୟା ନାହିଁ। ଭଗବାନ ଯେଉଁଭଳି ଭାବେ ପୂର୍ଣ୍ଣ ସତ୍ୟ, ଶାସ୍ତ୍ର ମଧ୍ୟ ସେଇଭଳି ଭାବରେ, ବଦ୍ଧ ଜୀବର କୌଣସି ଦୋଷ ଏଠି ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଭଗବାନ ଏଇଭଳି ଭାବରେ କହୁଥିଲେ, ନିଜକୁ ଗୋଟେ ପୁଷ୍ଚେଲି ବୋଲି କହୁଥିଲେ। ତେଣୁ ଏଠି କୁହାଯାଉଛି ବୁଢ଼ିଆ ବି ପୁଷ୍ଚଲ୍ୟା, ବୁଢ଼ିଆ କହିଲେ ଯେଉଁମାନେ ବିବାହିତା କନ୍ୟାମାନେ ଯେଉଁମାନେ ବିବାହ କରିବେ ସେମାନେ ବେଶ୍ୟା, ଯେଉଁମାନେ ବିବାହ ନ କରିବେ ବେଶ୍ୟାର ଆବଶ୍ୟକତା ରହିଛି, ପ୍ରଭୁପାଦ ମହାରାଜ କହନ୍ତି। ଆମେ ଗତକାଲି କହୁଥିଲେ ଭଗବାନଙ୍କର ଦ୍ୱାରକା ଲୀଳାରେ ବହୁତ ବେଶ୍ୟାମାନେ ସବୁ ଥିଲେ। ଭଗବାନ ଯେତେବେଳେ ଅନେକ ଦିନ ରହିକରି, 3-4 ପାଖାପାଖି ରହିକରି ହସ୍ତିନାପୁର ମହାଭାରତ ଯୁଦ୍ଧରେ ରହିଗଲେ, ଫେରୁଛନ୍ତି, ଏମାନେ ସବୁ ଯାଉଛନ୍ତି ତାଙ୍କୁ ସ୍ୱାଗତ ଜଣାଇବା ପାଇଁ। କେତେ ଭକ୍ତ ସେମାନେ କେତେ ଭକ୍ତ ଭଗବାନ ଭକ୍ତ ହେବା ପାଇଁ କୌଣସି ଡିସ୍କ୍ୱାଲିଫିକେସନ୍ ନାହିଁ। ଯେକୌଣସି ସ୍ତରରେ ମଧ୍ୟ ଜଣେ ଭକ୍ତି ହେଇ ଭକ୍ତ ହେଇପାରିବ। ହଁ, ଏ ଭଗବତ ଗୀତାରେ ଭଗବାନ କହିଲେ ନା ନବ ମଧ୍ୟରେ ମାଙ୍ଗି ପାର୍ଥ ବେପାଶ୍ରିତ୍ୟ ଯୋ ପିଶୁ ପାବ ଜନୟ ସ୍ତ୍ରୀ ଓ ବୈଶ୍ୱସ୍ତା ଶୁଦ୍ରା ତେପି ଯାଆନ୍ତି ପରାଙ୍ଗତି। ଯେତେ ପାପି ରହିଛନ୍ତି ଯେତେ ହେଲେ ମଧ୍ୟ କିନ୍ତୁ ଯଦି ସେମାନେ ଭଗବାନଙ୍କ ଶରଣରେ ଗଲେ ସେମାନେ ଶ୍ରେଷ୍ଠ ହେଇଯିବେ, ପରାଙ୍ଗତି ଶ୍ରେଷ୍ଠ ସ୍ଥାନ ପ୍ରାପ୍ତ ହେବେ। ତେଣୁ ଏ ବେଶ୍ୟାମାନେ ମଧ୍ୟ ଯଦି ଭଗବାନ ଭକ୍ତି କରିବେ ସେମାନେ ମଧ୍ୟ ସତୀ ନାରୀରେ ପରିଣତ ହେଇଯିବେ। ଭଗବାନଙ୍କ ସହିତ ଯୁକ୍ତ ହେଇଗଲେ ଆଉ ତାଙ୍କର କୌଣସି କ'ଣ କର୍ମଶ କେଉଁଠୁ ରହିବ, ତାଙ୍କ ପାପ ଆଉ କେଉଁଠୁ ରହିବ। ତେଣୁ ଏଇ ଯେଉଁ ରହିଛି, ହଁ, ପ୍ରଭୁପାଦ ମହାରାଜ କହିଛନ୍ତି ବେଶ୍ୟାର ଆବଶ୍ୟକତା ରହିଛି ସାମାଜିକ ବ୍ୟବସ୍ଥାରେ। କାହିଁକି ନା ଯେଉଁ ବ୍ୟକ୍ତିମାନେ ଅଛନ୍ତି ସେମାନେ ଗୋଟିଏ ସ୍ତ୍ରୀରେ ସନ୍ତୁଷ୍ଟ ହେଇପାରୁନାହାନ୍ତି, ନିଜ ବିବାହିତ ସ୍ତ୍ରୀ ସହିତ ସନ୍ତୁଷ୍ଟ ହେଇପାରୁନାହାନ୍ତି, ସେମାନେ ଅନ୍ୟ ସ୍ତ୍ରୀ ଲୋକମାନଙ୍କୁ ଦୂଷିତ କରିବେ। ଆମେ ଗତକାଲି କହୁଥିଲୁ ସେ କଥା, ଭଗବତ ଗୀତାରେ ଭଗବାନ ସେଇଟା କହିଛି, ଅର୍ଜୁନ ସେଇଟା କହିଛନ୍ତି, କୁଳକ୍ଷେ ପ୍ରଣଶନ୍ତି କୁଳ ଧର୍ମା ସନାତନ ଧର୍ମେ ନଷ୍ଟ କୁଳ କୃଷ୍ଣ କ'ଣ ଅଧର୍ମା ଭବତି ଉତ, କୁଳକ୍ଷେ ପ୍ରଣଶନ୍ତି କୁଳ ଧର୍ମା ସନାତନ। ଯେଉଁ ଧର୍ମ ରହିଛି, ଯେଉଁ କୁଳର ଯେଉଁ ମୁଖ୍ୟ ବ୍ୟକ୍ତି ରହିଛି, ତାଙ୍କୁ ଯଦି ଯୁଦ୍ଧରେ ସେମାନେ ସବୁ ନିହତ ହେବେ ତାହେଲେ ତାଙ୍କର ଏଇ କୁଳ ଧର୍ମଟି ନଷ୍ଟ ହୋଇଯିବ। କୁଳକ୍ଷେ ପ୍ରଣଶନ୍ତି କୁଳ ଧର୍ମ ସନାତନ ଧର୍ମେ ନଷ୍ଟ କୁଳ କୃଷ୍ଣ ଅଧର୍ମା ଭବତି ଉତ, ଧର୍ମ ନଷ୍ଟ ହୋଇଗଲେ ଅଧର୍ମ ଆରମ୍ଭ ହୋଇଯିବ। ତେଣୁ ଅଧର୍ମା ଭବତି ଉତ ପ୍ରଦୂଷନ୍ତି କୁଳ ସ୍ତ୍ରୀୟ ସ୍ତ୍ରୀ ସୁ ଦୁଷ୍ଟାସ ବାର୍ଷ୍ଣୀୟ ଯାହାତି ବର୍ଣ୍ଣଶଙ୍କର। ଏହିଭଳି ଭାବରେ ସ୍ତ୍ରୀ ଲୋକମାନେ ଯେତେବେଳେ ଦୁଷ୍ଟା ହେଇଯିବେ ଅପବିତ୍ରା ହେଇଯିବେ ସେତେବେଳେ ବର୍ଣ୍ଣଶଙ୍କର ଯାହାତ ହେବେ। ଆମର ଗୋଟେ ଇତିହାସରେ ବୈଦିକ ଇତିହାସରେ ଗୋଟେ କଥା ରହିଛି, ଜଣେ ଜାବାଳ ବୋଲି ଜଣେ ଥିଲେ ବ୍ୟକ୍ତି, ଜାବାଳ, ଜାବାଳ ତାଙ୍କ ନାଁ ଥିଲା ଜାବାଳ। ସିଏ ଯାଇଥିଲେ ଜଣେ ଗୁରୁଙ୍କ ପାଖକୁ, କ'ଣ ତାଙ୍କ ନାଁ, ଗୁରୁ ବଶିଷ୍ଠ ନା କିଏ ମୋର ମନେ ପଡ଼ୁନାହିଁ, ସେ ଗୁରୁଙ୍କ ପାଖକୁ ଯାଇଥିଲେ। ସେତେବେଳେ ଯାଇଥିଲେ, ସେ ପଚାରିଲେ ତୁମର ଗୋତ୍ର କ'ଣ, ତୁମ ପିତାଙ୍କ ନାମ କ'ଣ, ଏସବୁ ପଚାରିଲେ। କାରଣ ଏଇ ଯେଉଁ ଶିକ୍ଷା, ଯେଉଁ ମାନେ କ'ଣ ବୈଦିକ ଶିକ୍ଷା ସମସ୍ତଙ୍କୁ ଦିଆଯିବ ନା, ଶୂଦ୍ରମାନଙ୍କୁ ଦିଆଯିବ ନାହିଁ। ଯେଉଁମାନେ ଦ୍ୱିଜ, ଯେଉଁମାନେ କ'ଣ ଦ୍ୱିତୀୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ବା ସଂସ୍କାର ଗ୍ରହଣ କରିଛନ୍ତି ସେମାନେ ଏଇଟା ପାଇବେ, ସେମାନେ ଏଇ ଶିକ୍ଷା ପ୍ରାପ୍ତ ହେବେ। ବିଶେଷ ଭାବରେ ଶୂଦ୍ରମାନଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରାଯାଏ ନାହିଁ। ତାଙ୍କର କାର୍ଯ୍ୟ ହେଉଛି ସେମାନେ କ'ଣ କରିବେ ନା, ସେମାନେ ଅନ୍ୟମାନଙ୍କର ସେବା କରିବେ। ସ୍ତ୍ରୀ ସୁ ଏ ଶୂଦ୍ର ସୁ ଦ୍ୱିଜ ସେବୟା, ଶୂଦ୍ରମାନେ ଅନ୍ୟମାନଙ୍କର ସେବା କରିବେ, ସେମାନଙ୍କର ପାଠପାଠ ପଢ଼ିକିରି ଏସବୁ କରିବା ଆବଶ୍ୟକତା ନାହିଁ। ସେବାରେ ସେମାନେ କେମିତି ସେବା କରିବ ସେଇଟା ସେମାନେ ଶିଖିବେ, ସେଇ ସେବାଟା ହିଁ ସେମାନେ କରିବେ। ତେଣୁ ଯାହା ହେଉ, ସେ ତାଙ୍କ ମାଆଙ୍କୁ ପଚାରିଲେ, କହିଲେ ଆମେ ମୁଁ ଯାଇଥିଲି ଗୁରୁଙ୍କ ପାଖକୁ ଶିକ୍ଷା ଗ୍ରହଣ କରିବା ପାଇଁ, ଆଉ ସେ ପଚାରିଲେ ପିତାଙ୍କ ନାମ କ'ଣ ବା ପିତା କେଉଁ କୁଳରେ ବା ଗୋଷ୍ଠୀ କ'ଣ। ତେଣୁ ସେ କହିଦେଲେ, ତାଙ୍କ ମା ଏଭଳି ସତୀ ନାରୀ ଥିଲେ, ସେ କଥା କହିଦେଲେ, କହିଦେଲେ ମୁଁ ଯେତେବେଳେ ବିବାହ କରିନଥିଲି ବା ସେତେବେଳେ ସେ ବିବାହ ସେ ବିବାହ କରିନାହାନ୍ତି ବା ଯାହା ବି ହେଉ, ସେ କହିଲେ ଯେ ମୁଁ ଅନେକ ପୁରୁଷଙ୍କର ସଙ୍ଗ କରିଛି, ତେଣୁ ତୁମର ପିତା କିଏ ମୁଁ କହିପାରିବି ନାହିଁ। ଏଇଭଳି ଭାବରେ ଯେତେବେଳେ କହିଲେ, ସେ ଜାବାଳ ମଧ୍ୟ ସେଇଭଳି ଭାବରେ ଆସି ଗୁରୁଙ୍କୁ କହିଲେ। ତେଣୁ ଗୁରୁଦେବ, ତାଙ୍କ ପ୍ରସିଦ୍ଧ ଜଣେ ଗୁରୁ, ମୁଁ ତାଙ୍କ ନାଁଟା ମନେ ପଡ଼ୁନି, ଋଷି ଜଣେ, ତେଣୁ ସେ କହିଲେ ତୁମେ ହେଉଛ ବ୍ରାହ୍ମଣ, ବ୍ରାହ୍ମଣ ଯେ ସତ୍ୟ କହିବେ। ତେଣୁ ତାଙ୍କ ନାମ ହେଇଗଲା ସତ୍ୟକାମ ବା ଜାବାଳ। ତାଙ୍କୁ ସେ ଶିକ୍ଷା ପ୍ରଦାନ କଲେ, ବୈଦିକ ଇତିହାସରେ ଏଇଟା ରହିଛି। ତେଣୁ ଯେଉଁମାନେ ଏଇ ଯେଉଁ ଯଦି ବେଶ୍ୟା ମାନେ ନ ରହିବେ ସମାଜରେ, ତାହେଲେ ଯେଉଁମାନେ ପୁରୁଷ ବ୍ୟକ୍ତିମାନେ ଯେଉଁମାନେ ନିଜ ପତ୍ନୀଙ୍କ ସହିତ ସନ୍ତୁଷ୍ଟ ହେଇପାରୁନାହାନ୍ତି ସେମାନେ ଅନ୍ୟ ସ୍ତ୍ରୀମାନଙ୍କୁ ଦୂଷିତ କରିବେ। ଭଗବତ ଗୀତାରେ ମଧ୍ୟ ଅର୍ଜୁନ ସେ କଥା କହିଥିଲେ, କୁଳ ଧର୍ମେ ନଷ୍ଟ କୁଳ କୃଷ୍ଣ ଅଧର୍ମା ଭବତି ଉତ, ସ୍ତ୍ରୀ ଲୋକମାନେ ଯେତେବେଳେ ବେଶ୍ୟା ହେଇଯିବେ, ବର୍ତ୍ତମାନର ଇଏ କ'ଣ ହେଇଯିବେ, କ'ଣ ବିଧବା ହେଇଯିବେ, ତେଣୁ ଅନ୍ୟ ପୁରୁଷ ଲୋକମାନେ ତାଙ୍କ ପ୍ରତି ଆକର୍ଷିତ ହେଇକି ତାଙ୍କ ସହିତ ସଙ୍ଗ କରିବେ, ଏଇସବୁ ଅଧର୍ମ କାର୍ଯ୍ୟ ହେବ। ଆଜିକାଲି ଯୁଗରେ ବିଧବା ବିବାହ ମଧ୍ୟ ଚାଲିଛି, କାହା ଆମେ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ। ଯେ ପ୍ରଭୁପାଦ ମହାରାଜ କହିଛନ୍ତି ଏମାନେ ଏଇ ସମାଜରେ ପୁଣି ବିଭିନ୍ନ ପ୍ରକାର କ'ଣ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି କରିବେ, ସେଇଥିପାଇଁ ସମାଜରେ ଏ ବେଶ୍ୟାମାନଙ୍କର ଆବଶ୍ୟକତା ରହିଛି। ଆମେ ଦେଖିବା ପ୍ରଭୁ ଭଗବାନଙ୍କର ସମୟରେ ମଧ୍ୟ ସେଇଟା ଥିଲା, ଦ୍ୱାରକାରେ ମଧ୍ୟ ଭଗବାନ ସେଠି ରହିଥିଲେ, କିନ୍ତୁ ତଥାପି ବେଶ୍ୟାମାନେ ସବୁ ରହିଛନ୍ତି, ଆବଶ୍ୟକତା ରହିଛି, ଏଇଟା ଆବଶ୍ୟକତା ରହିଛି। ତେଣୁ ଯେଉଁମାନେ ବେଶ୍ୟା ରହିବେ ସେମାନେ ବିବାହ କରିବା ଉଚିତ ନୁହଁ, ସେମାନେ ବିବାହ କରିବା ବେଶ୍ୟା ବା ବିବାହ କଲା ପରେ ସେମାନେ ଅନ୍ୟମାନଙ୍କ ସଙ୍ଗ କରିବେ ନାହିଁ, କେବଳ ନିଜ ସ୍ୱାମୀଙ୍କ ସହିତ ସେମାନେ ସନ୍ତୁଷ୍ଟ ରହିବେ। କିନ୍ତୁ ରୁକ୍ମିଣୀ ଦେବୀ ଏତେ କହୁଛନ୍ତି ବୁଢ଼େ ବୁଢ଼େ ଆଶାପି ପୁଷଲ୍ୟା, ବିବାହ କଲା ପରେ ମଧ୍ୟ ଯଦି ସେ ଅନ୍ୟ ପୁରୁଷ ପ୍ରତି ଆକର୍ଷିତ ହେଉଛନ୍ତି ତାଙ୍କୁ ପୁଷଲି, ସେମାନେ ବେଶ୍ୟା ପ୍ରକୃତି ତାଙ୍କର, ବୁଢ଼େ ଆଶାପି। ହଁ, ଜଣେ ବିବାହ କଲା ମାନେ ନିଜର ସ୍ୱାମୀଙ୍କ ସହିତ ସନ୍ତୁଷ୍ଟ ରହିବେ, ବା ଯେ ପୁରୁଷ ଲୋକ ନିଜ ସ୍ତ୍ରୀ ସହିତ ସନ୍ତୁଷ୍ଟ ରହିବେ। କିନ୍ତୁ ପୁରୁଷ ଲୋକ କଥା ଛାଡ଼ନ୍ତୁ, କିନ୍ତୁ ସ୍ତ୍ରୀ ଲୋକମାନେ ବିଶେଷ ଭାବରେ ସ୍ତ୍ରୀ ଲୋକ ଉପରେ ବହୁତ କିଛି ନିର୍ଭର କରୁଛି। ସ୍ତ୍ରୀ ଲୋକମାନେ ସେମାନେ ମା ତାଙ୍କର ଯେଉଁ ସନ୍ତାନ ସନ୍ତତି ଯାହା ଦେବେ ସେମାନେ ତାଙ୍କୁ ଶିକ୍ଷା ଦେବେ। ମାତୃଭାଷା ବୋଲି କୁହାଯାଇଛି, ପିତୃଭାଷା ବୋଲି କୁହାଯାଇ ନାହିଁ। ଯଦିଓ ପିତା ମାତା ଦୁଇ ଜଣ ରହୁଛନ୍ତି ପିଲାଙ୍କର ଦାୟିତ୍ୱରେ ରହୁଛନ୍ତି, କିନ୍ତୁ ମା ପିଲାର ଦାୟିତ୍ୱ ବେଶୀ ନେଉଛନ୍ତି, ସ୍ତନ୍ୟପାନ ସେ କରୁଛନ୍ତି ମାଆଙ୍କ ପାଖରେ, ମା ତାଙ୍କୁ ରହୁଛନ୍ତି। ଏମିତିକି ପାଶ୍ଚାତ୍ୟ ଜଗତରେ ସେମାନେ ଗୋଟେ ବର୍ଷ ଦେଇଦେଉଛନ୍ତି ଛୁଟି, ମା ଜଣେ କ'ଣ ପୁତ୍ର ସନ୍ତାନ ଯାତ କଲା ମାନେ ଗୋଟିଏ ବର୍ଷ ଦେଇଦେଉଛନ୍ତି ଲିଭ୍, ଛୁଟି ଦେଇଦେଉଛନ୍ତି, ଦରମା ସହିତ ଫୁଲ୍ ଦରମା ସେମାନେ ପାଉଛନ୍ତି। ଦେଖନ୍ତୁ ସରକାର, ଆମେରିକା ସରକାର, ଆମେରିକା ସରକାର ଯେଉଁ ରହିଛନ୍ତି, ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକାକୁ, ଆମେରିକାରେ ଆମେ କଥା କହିଛେ କଥା, ଆମେରିକାର ଯେଉଁ ଡଲାର ରହିଛି ସେ ଡଲାରରେ ଲେଖା ହେଇଛି କ'ଣ ନା, ଇନ୍ ଗଡ୍ ୱି ଟ୍ରଷ୍ଟ, ଭଗବାନ ପାଖରେ ଆମର ବିଶ୍ୱାସ ରହିଛି, ଭରସା ରହିଛି, ଆସ୍ଥା ରହିଛି, ଏଇ ଶବ୍ଦ ଏଇ ଲେଖାଟି ରହିଛି ଭଗବତ ଗୀତାରେ। କିନ୍ତୁ ଆମର ଆମର ବୈଦିକ ସଂସ୍କୃତିରେ ଆମର ହେଉଛି କ'ଣ ନା, ଆମେ ହେଉଛେ ସେକୁଲାର କଣ୍ଟ୍ରି, ଆମର ଧର୍ମ ବିଷୟରେ କୌଣସି ନେଣଦେଣ ନାହିଁ, ଧର୍ମ ଆମକୁ ବାଦ ଦେଇକରି ଆମେ ଅଧର୍ମ ଜୀବନଯାପନ କରିବା, ଏଇଭଳି ଭାବରେ ଆମର ସଂସ୍କୃତି ଯଦିଓ ରହିଛି ବର୍ତ୍ତମାନ ସେଇଟା ଏଇଭଳି ଭାବରେ ତା'ର ପତନ ହୋଇଯାଇଛି। କିନ୍ତୁ ଆମେରିକା ସରକାର ସେଇଟା ଲେଖିଥିଲେ, ସେ ତାଙ୍କର ଡଲାର ଏବେ ମଧ୍ୟ ଆପଣ ଦେଖିବେ, ମୋ ପାଖରେ ମଧ୍ୟ ଡଲାର ରହିଛି, ଚାହିଁବେ ଦେଖିବା ମୁଁ ଦେଖେଇଦେବି, ଡଲାର ଲେଖା ହେଇଛି ଇନ୍ ଗଡ୍ ୱି ଟ୍ରଷ୍ଟ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ପାଶ୍ଚାତ୍ୟ ଜଗତକୁ ଯାଇଥିଲେ, ଆମର ବୈଦିକ ସଂସ୍କୃତି ପ୍ରଚାର କରୁଥିଲେ, ଆମେରିକାର ଯେଉଁମାନେ ବିଶେଷ ଭାବରେ ଖ୍ରୀଷ୍ଟିଆନ ଧର୍ମ ନେତାମାନେ ସେମାନେ ଏଇଟାକୁ ବିରୋଧ କରୁଥିଲେ, କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କୁ କହିଲେ ଦେଖ ତୁମର ସରକାର ସେଇଟା କହିଛି ଇନ୍ ଗଡ୍ ୱି ଟ୍ରଷ୍ଟ, ଭଗବାନ ପାଖରେ ଆମେ ବିଶ୍ୱାସ କରୁ, ତୁମେ ଯଦି ଭଗବାନଙ୍କୁ ଜାଣିଛ, ଭଗବାନଙ୍କର ଭଗବାନ ବିଷୟରେ ଜ୍ଞାନ ଅଛି, ତାଙ୍କର ନାମ ବିଷୟରେ ଜାଣିଛ, ତାହେଲେ ତୁମ ନାମ ନିଅ, ଆମେ କହୁନୁ ତୁମେ କାହିଁ ଏଇ ନାମଟି ନିଅ, ଭଗବାନଙ୍କ ଅନେକ ନାମ ରହିଛି, ତୁମେ ଜାଣିଛ କିଏ ଭଗବାନ, ଜାଣିଛ କିଏ ଜାଣିଛ ଭଗବାନ କିଏ, ଯୀଶୁ ଖ୍ରୀଷ୍ଣ କହୁଛନ୍ତି ଭଗବାନ ରହିଛି, କିନ୍ତୁ ଯୀଶୁ ଖ୍ରୀଷ୍ଣ କ'ଣ କହିଛନ୍ତି, ସେ କହିଲେ ଆଇ ଆମ୍ ଦି ସନ୍ ଅଫ୍ ଗଡ୍, ମୁଁ ହେଉଛି ଭଗବାନଙ୍କ ପୁତ୍ର। ସେଇଭଳି ଭାବରେ ଆଲ୍ଲା ମଧ୍ୟ ସେଇଭଳି ଭାବରେ ଯେଉଁ ରହିଛନ୍ତି, ଆମର ଯେଉଁ ଆଲ୍ଲା ଅର୍ଥ, ଆଲ୍ଲା ଗୋଟେ ଅର୍ଥ ଅଲଗା ହେଉଛି, ଆଲ୍ଲାର ଅର୍ଥ ହେଉଛି କ'ଣ ନା, ଯଦି ଆମେ ଯଦି ଛୋଟ ପିଲାଙ୍କୁ ପଚାରିବୁ ତୁମ ବାପାଙ୍କ ନାଁ କ'ଣ, ମୋ ବାପାଙ୍କ ନାଁ ହେଉଛି ବାପା, ସେଇଭଳି ଭାବରେ ଗଡ଼ ଅର୍ଥ ହେଉଛି ସେଇଭଳି ଭାବରେ, ଗଡ଼ ଅର୍ଥ ହେଉଛି କ'ଣ ସର୍ବଶକ୍ତିମାନ, ସେଇଭଳି ତାଙ୍କର ଜଣେ ଗୋଟେ ନାମ ରହିଛି, ଇଣ୍ଡିଭିଜୁଆଲିଟି ରହିଛି, ସେସବୁ ଜାଣିପାରୁନାହାନ୍ତି ସେମାନେ, ତେଣୁ ତାଙ୍କ ମନ୍ଦିରରେ କୌଣସି ଭଗବାନଙ୍କ ମୂର୍ତ୍ତି ନାହିଁ, ଏ କଥା ରହିଛି। ଥରେ ଆମର ଶ୍ରୀ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହୁଥିଲେ ମୁସଲମାନମାନେ ସେମାନେ ଭଗବାନଙ୍କର ଗୋଟେ ରୂପ ଅଛି ବୋଲି ସେମାନେ ଜାଣନ୍ତି ନାହିଁ। ଆମର ଚୈତନ୍ୟ ଚରିତାମୃତରେ ମହାପ୍ରଭୁଙ୍କର ଲୀଳାରେ ବର୍ଣ୍ଣନା କରାଯାଇଛି, ଜଣେ ବିଜଲି ଖାନ ବୋଲି ଜଣେ ଥିଲେ ମୁସଲମାନ, ତାଙ୍କ ସହିତ ଆଲୋଚନା ହୋଇଛି, ସେ ବେଦରେ କୁରାନରେ ସବୁ ରହିଛି ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି। କିନ୍ତୁ ତାଙ୍କର ପ୍ରଥମେ ବେଦରେ ବର୍ଣ୍ଣନା କରାଯାଇଛି, ତାଙ୍କର ବାଇବେଲରେ ପ୍ରଥମେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ବା ଆଲ୍ଲାଙ୍କର କୌଣସି ରୂପ ନାହିଁ, ତାପରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ରୂପ ରହିଛି ଶ୍ୟାମକଳେବର ଭଗବାନଙ୍କର, ଭଗବାନ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ମହାପ୍ରଭୁ କହିଲେ ତୁମର ସବୁ ପଣ୍ଡିତମାନଙ୍କର ପ୍ରକୃତରେ ଜ୍ଞାନ ନାହିଁ, ପୂର୍ବ ପର ମଧ୍ୟ ପଡ଼ ବଳିଆ, ପୂର୍ବ ଏବଂ ପର ଜ୍ଞାନ ଭିତରେ ପରଟା ହେଉଛି ସବୁଠାରୁ ଅଧିକ ଶ୍ରେଷ୍ଠ, ଏଇଟାକୁ ସେମାନେ ଜାଣନ୍ତି ନାହିଁ। ତେଣୁ ପ୍ରଥମେ ଯେଉଁ ବର୍ଣ୍ଣନା କରାଯାଏ ଭଗବାନ କୌଣସି ରୂପ ନାହିଁ, ସେଇଟାକୁ ସେଇଥିପାଇଁ ତାଙ୍କର ମସଜିଦରେ କୌଣସି ଭଗବାନ ରୂପ ନାହିଁ। ଏବଂ ଖ୍ରୀଷ୍ଟିଆନ କ'ଣ ଯେଉଁ ଖ୍ରୀଷ୍ଟିଆନମାନଙ୍କର ଯେଉଁ ରହିଛି ଚର୍ଚ୍ଚରେ ମଧ୍ୟ କୌଣସି ଭଗବାନ ରୂପ ନାହିଁ। ଯୀଶୁଖ୍ରୀଷ୍ଟଙ୍କ ଯଦି ରୂପ ରହିଛି ମାନେ ତାଙ୍କର ମୂର୍ତ୍ତି ରହିଛି ବେଳେ ମଧ୍ୟ, କିନ୍ତୁ ଯୀଶୁଖ୍ରୀଷ୍ଟ କହିନାହାନ୍ତି ମୁଁ ଭଗବାନ ବୋଲି। ତେଣୁ ଭଗବାନଙ୍କୁ କ୍ୱଚିତ କ୍ୱଚିତ ଲୋକ ଜାଣନ୍ତି, ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ପ୍ରଭୁପାଦ ମହାରାଜ କଥା କହିଲେ, ତୁମେ ଯଦି ଭଗବାନଙ୍କୁ ନା ଜାଣିଛ ତାହେଲେ ତାଙ୍କ ନାମ କୁହ, ନାମ ନିଅ। ବାଇବେଲରେ ବର୍ଣ୍ଣନା କରାଯାଇଛି ଯୀଶୁଖ୍ରୀଷ୍ଟ ତାଙ୍କର ଯେଉଁ ଲେଖିଛନ୍ତି ବାଇବେଲରେ, ସେଠି ଲେଖା ହେଇଛି, ଯୀଶୁଖ୍ରୀଷ୍ଟ ଲେଖିନାହାନ୍ତି, ଅନ୍ୟମାନେ ଲେଖିଛନ୍ତି ତାଙ୍କର ଫଲୋଅର୍ ମାନେ, ସେଠି ଲେଖା ହେଇଛି ହୋଲି ବି ଥାଇ ନେମ୍। ଭଗବାନଙ୍କ ନାମ ହେଉଛି ବହୁତ ପୁଣ୍ୟ, ପୁଣ୍ୟ ନାମ ଭଗବାନଙ୍କର ହୋଲି ବି ଥାଇ ନେମ୍, କିନ୍ତୁ କ'ଣ ସେ ନାମ ସେଇଟା ଲେଖିନାହାନ୍ତି। ତେଣୁ ପ୍ରଭୁପାଦ କହିଲେ ଆମେ ଦେଉଛୁ ଭଗବାନଙ୍କ ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତୁମେ ଯଦି ଭଗବାନଙ୍କ ନାମ ଜାଣିନ ତାହେଲେ ଆମେ ଦେଉଛୁ, ଏ ନାମଟି ନିଅ ଗ୍ରହଣ କର। ଯଦି ଜାଣିଛ ନାମ ତାହେଲେ ସେ ନାମକୁ କୁହ, ଆମେ ଆମେ ମନା କରୁନୁ ତୁମେ ଭଗବାନଙ୍କ ନାମ ନେବା ପାଇଁ, ଆମେ କହୁଛୁ ତୁମେ ଭଗବାନ ନାମ ନିଅ। ଏଇସବୁ କଥା ବହୁତ କଥା ରହିଛି। ତେଣୁ ଏଇ ଯେଉଁ ରହିଛି ସମାଜରେ ଏଇସବୁ ଆବଶ୍ୟକତା ରହିଛି। ଏ ଯେଉଁ ଯଦି ଏମାନେ ନଥାନ୍ତେ ତାହେଲେ ଅନ୍ୟ ଯେଉଁ ସତ୍ସ୍ତ୍ରୀମାନଙ୍କୁ ସେମାନେ ସବୁ ଅସତ୍ କରିଦେଇଥାନ୍ତେ, ବିଭିନ୍ନ ପ୍ରକାର ବ୍ୟବସ୍ଥା, ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହୋଇଥାନ୍ତେ ସମାଜରେ। ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି। ତେଣୁ କିନ୍ତୁ ଜଣେ ବିବାହ କଲା ପରେ ସେ ଏଭଳି କାର୍ଯ୍ୟ କରିବା କଥା ନୁହଁ। ସେ କହୁଛନ୍ତି ବିଢ଼ାଶ୍ଚା ବି ପୁଞ୍ଚଲ୍ୟା, ଜଣେ ଅବିବାହିତା ରହିଛନ୍ତି, ଝିଅ କନ୍ୟା ରହିଛନ୍ତି, ସେ ବେଶ୍ୟା ରହି ବେଶ୍ୟା କାର୍ଯ୍ୟ କଲେ ଏସବୁ ଅଲଗା କଥା, ଆମେ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ, ଖାଲି ଯେତିକି ଆବଶ୍ୟକ ସେତିକି କହିବା। ଏ ପ୍ରଶ୍ନ ପଏଣ୍ଟ ହେଉଛି ସେଇଟା, ପୁଞ୍ଚଲି ପ୍ରଷ୍ଟିଚ୍ୟୁଟ୍ ବିଷୟରେ କଥା କୁହାଯାଇଛି, ଆମେ କ'ଣ କହିବା? ତେଣୁ ପୁଞ୍ଚଲି ବିଷୟରେ କଥା କହିବା, ବିଢ଼ା କୌଣସି କାରଣରୁ ସେ ବିବାହ କଲା ପରେ ବୁଢ଼ା ସାହା ବି ସେସବୁ ଯେଉଁ ପୂର୍ବଟାକୁ ଭୁଲିଯିବା କଥା, ପୂର୍ବ ତାଙ୍କର ଯେଉଁ ରହିଛି ତାଙ୍କର ଅଭ୍ୟାସ ଥିଲା ସେଇଟା ବନ୍ଦ କରିବା କଥା। ବିବାହ କଲେ ସ୍ୱାମୀଙ୍କ ସହିତ ସନ୍ତୁଷ୍ଟ ରହିବେ, କିନ୍ତୁ ଏଭଳି ରହିଛନ୍ତି ପୁଞ୍ଚଲି କ୍ୟାରେକ୍ଟର ଯେଉଁମାନେ ରହିଛନ୍ତି, କ'ଣ ଯେଉଁ ରହିଛନ୍ତି ବେଶ୍ୟା ଭାବରେ ତାଙ୍କର ରହିଛି ପ୍ରବୃତ୍ତି ରହିଛି, ସେମାନେ ବିବାହ କଲା ପରେ ମଧ୍ୟ ଏଇଭଳି ଭାବରେ ନବମ ନବମ ମନ ଅଭ୍ୟେତି ନବମ ନବମ। ମହାପ୍ରଭୁ ଆମରେ ଭଗବାନ ଯେତେବେଳେ ନା କ'ଣ ମୋହିନୀ ରୂପ ଧାରଣ କରିଥିଲେ ସେତେବେଳେ ମଧ୍ୟ ସେଇ କଥାଟି କହିଥିଲେ ନବମ ନବମ। ପୁରୁଷ ଲୋକ ଅନ୍ୟ ସ୍ତ୍ରୀମାନଙ୍କୁ ଉପଭୋଗ କରିବା ପାଇଁ ଚାହିଁବେ ନବମ ନବମ, ଏବଂ ସ୍ତ୍ରୀଲୋକମାନେ ମଧ୍ୟ ବିଶେଷ ଭାବରେ ସ୍ତ୍ରୀଲୋକମାନଙ୍କ ବିଷୟରେ କହିଲେ ଭଗବାନ ମୋହିନୀ ଦେବୀ ଭଗବାନ ସେ ନବମ ନବମ ଏଇ ଶବ୍ଦଟି ବ୍ୟବହାର କରାଯାଇଛି, ଏ ଶବ୍ଦ ଦୁଇଟି ବ୍ୟବହାର ନବମ ନବମ ଗୋଟିଏ ସହିତ ସେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ତେଣୁ ଏଇ ଯେଉଁ ରହିଛି ମନୁଷ୍ୟ ସମାଜରେ ଏଇସବୁ ଜିନିଷ, ଏସବୁ ବିଭିନ୍ନ ପ୍ରକାର ଦୁର୍ନୀତି, ଏପରି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ସବୁ ରହିଛି, ଏ ଅଧର୍ମ, ଏଇଟାକୁ ବନ୍ଦ। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲା ମାନେ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଏସବୁ କାର୍ଯ୍ୟ କରିବେ, ଶୂଦ୍ରମାନେ ସେମାନେ ଏଇସବୁ ଜିନିଷ ଜାଣିନାହାନ୍ତି, ସେମାନେ ଧର୍ମ କିଛି ଜାଣିନାହାନ୍ତି, ସେମାନେ ବିଭିନ୍ନ ପ୍ରକାର ଏବେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବେ। ଆମର ଷଷ୍ଠ ସ୍କନ୍ଦ ଭାଗବତ ବର୍ଣ୍ଣନା କରାଯାଇଛି, ଅଜାମିଳ ଅଜାମିଳ ଗୋଟେ ଉନ୍ନତ କୂଳରେ ଯାହା ଦେଇଥିଲେ, ଯେଉଁ ରହିଛି କାନ୍ୟକୁବ୍ଜା ଦ୍ୱିଜେ କଶ୍ଚିତ୍, କାନ୍ୟକୁବ୍ଜାର ଦ୍ୱିଜ ମାନେ ବହୁତ ଉନ୍ନତ ସ୍ତରର, ବ୍ରାହ୍ମଣମାନଙ୍କ ଭିତରେ ମଧ୍ୟ ବିଭିନ୍ନ ସ୍ତର ରହିଛି, ସେମାନେ ଏମାନେ ହେଉଛନ୍ତି ବହୁତ ଉନ୍ନତ ସ୍ତରର ବ୍ରାହ୍ମଣ, କିନ୍ତୁ ତା ସେ ମଧ୍ୟ ଏଇଭଳି ଭାବରେ ଯେତେବେଳେ ଯାଇଥିଲେ ଜଙ୍ଗଲକୁ ଫଳ ଫୁଲ ଇତ୍ୟାଦି ସଂଗ୍ରହ କରିବା ପାଇଁ, ସେ ଏଇ ଗୋଟେ ଶୂଦ୍ର ଏବଂ ବେଶ୍ୟାର ସଙ୍ଗ ଦେଖିକରି ତାଙ୍କର ପତନ ହୋଇଗଲା। ଏସବୁ କଥା ଭାଗବତ ଷଷ୍ଠ ସ୍କନ୍ଦରେ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ରହିଛନ୍ତି ଶୂଦ୍ରମାନଙ୍କ କଥା, ସେମାନେ ସବୁ ସେସବୁ ଧର୍ମ ଗ୍ରହଣ କରିବେ ନାହିଁ, ସେମାନେ ସବୁ ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟ କରିବେ, କିନ୍ତୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଏସବୁ କରିବା କଥା ନୁହଁ। ଶୂଦ୍ରମାନେ ହେଲେ ମଧ୍ୟ ସେମାନେ ମଧ୍ୟ ଧର୍ମନୀତି ଅନୁସାରେ କାର୍ଯ୍ୟ କରିବେ, ସେମାନଙ୍କୁ ଯେ ତାଙ୍କୁ କୁହାଯାଇଛି ତୁମେ ଯାହା ମନ ଇଚ୍ଛା ତାହା କରିବ ତାହା ନୁହଁ, କିନ୍ତୁ ସେମାନେ ଧର୍ମ କ'ଣ ଜାଣନ୍ତି? କେତେଜଣ ଲୋକ ଧର୍ମ କ'ଣ ଜାଣନ୍ତି? ଆମେ ବର୍ତ୍ତମାନ ବର୍ତ୍ତମାନ ସମୟରେ ଯଦି ଆମେ ନବା ବୁର୍ଲାରେ ପଚାରିବା, ବୁର୍ଲା ସହରରେ ଆମେ ରହିଛେ, ପଚାରିବା କେତେ ଜଣ ତା ଧର୍ମ ବିଷୟରେ କ'ଣ କହି କୁହ ଟିକେ, ଧର୍ମ କ'ଣ କେତେ ଜଣ କହିପାରିବେ ଧର୍ମ ବିଷୟରେ? ଏମିତିକି ଧର୍ମର ତତ୍ତ୍ୱ ଏତିକି, ଆମେ ଯେତେ ଯାଇଥିଲୁ ଆମର ଚାଲିଥିଲା ଶ୍ରୀ ଏ ଯେଉଁ ଆମର ସମ୍ବଲପୁରରେ ଯେଉଁ ବଡ଼ ବଜାର ରହିଛି, ସେଠି ଆମର ସପ୍ତାହରେ ଥରେ ମାସର ଲାଷ୍ଟ 29 ତାରିଖ ଏବଂ 30 ତାରିଖ ଦୁଇ ଦିନ ଏଇ ଆମର କଥା ପ୍ରଚାର କରାଯାଉଥିଲା। ସେଇଠି ମୁଁ ଥରେ ଆମେ କେତେବେଳେ ଯାଇଛୁ, ମୁଁ ସେଇଠି କଥା କହୁ କହୁ ଏ ଧର୍ମ କଥା କହିଲି। ଧର୍ମ କଥା କହିଲା ପରେ ମୁଁ କଥା କହିକି ସାରି ଆସିଲି, ମୋର କଥା ସରିଲା ପରେ ଜଣେ ମାତାଜୀ ସେ ପ୍ରଶ୍ନ ମୋତେ ପଚାରିନାହାନ୍ତି, ସେ ଅନ୍ୟମାନଙ୍କୁ ପଚାରିଲେ, ତେଣୁ ସିଏ ମୋତେ ପଚାରିଲେ। ସେ ମାତାଜୀ ଚାହୁଁଛନ୍ତି ଧର୍ମ କ'ଣ ଜାଣିବା ପାଇଁ, ଧର୍ମର ଡେଫିନେସନ୍ କିଏ ଦେଇପାରିବ, ଧର୍ମ କ'ଣ କିଏ ଦେଇପାରିବ? ତେଣୁ ଖୁବ୍ କ୍ୱଚିତ ଲୋକ ଜାଣନ୍ତି ଧର୍ମ ବିଷୟରେ। ତେଣୁ ଆମେ କହିଲୁ ସେ କଥା, ଏ ଭଗବତ ଗୀତାରେ ଯାହା ସବୁ କୁହାଯାଇଛି ଏଇଟା ଧର୍ମ। ଭଗବତ ଗୀତାରେ ଭଗବାନ କହିଲେ 8ଅଧ୍ୟାୟରେ ସେ କହିଲେ ଅଦ୍ୟେଷତେ ଚ ଇମଂ ଧର୍ମ୍ୟଂ ସମ୍ବାଦ ମହାବୟୁ। ଭଗବତ ଗୀତା କ'ଣ ନା ଧର୍ମର ସମ୍ବାଦ, କ'ଣ ଧର୍ମ ଆଉ କ'ଣ ଅଧର୍ମ? ଅର୍ଜୁନ କହିଲେ ଇଏ ଧର୍ମ, ଭଗବାନ କହିଲେ ନା ସେ ଧର୍ମ ନୁହଁ, ଇଏ ଧର୍ମ। ଏଇଭଳି ଭାବରେ ସମ୍ବାଦ, ଦୁଇ ଜଣଙ୍କ ଭିତରେ ଆଲୋଚନାକୁ ସମ୍ବାଦ କୁହାଯାଏ। ତେଣୁ ଭଗବାନ ଏବଂ ଅର୍ଜୁନଙ୍କ ଭିତରେ ଯେଉଁ ଆଲୋଚନା ହେଇଛି ଧର୍ମ ସମ୍ବାଦ, ଭଗବତ ଗୀତା ହେଉଛି ଧର୍ମ ସମ୍ବାଦ। ଏ ନ୍ୟୁଜ୍କୁ ଶୁଣିବା ପାଇଁ ବହୁତ ଲୋକମାନଙ୍କର କୌଣସି ଆଗ୍ରହ ନାହିଁ। ଆମର ଯେଉଁ ବର୍ତ୍ତମାନର କ'ଣ ହେଲା, କ୍ରିକେଟ ସ୍କୋର କେତେ ହେଲା, ସେ ସମ୍ବାଦ ଶୁଣିବା ପାଇଁ ଲୋକମାନଙ୍କ ଆଗ୍ରହ ରହିଛି, ଧର୍ମ ସମ୍ବାଦ ଶୁଣିବା ପାଇଁ ଲୋକମାନଙ୍କ ଆଗ୍ରହ ନାହିଁ। ଭାଗବତମରେ ଧର୍ମ ସମ୍ବାଦ କୁହାଯାଇଛି, ଏମିତିକି ଧର୍ମରାଜଙ୍କର ଦୂତମାନେ ଜାଣିପାରିଲେ ନାହିଁ କ'ଣ ଧର୍ମ, ଅନ୍ୟମାନଙ୍କ କଥା କ'ଣ କହିବା, ଏ ଶୂଦ୍ରଙ୍କ କଥା କ'ଣ କହିବା। ଧର୍ମରାଜଙ୍କ ଦୂତମାନେ ଯେତେବେଳେ ଅଜାମଳିକୁ ବାନ୍ଧି ନେବା ପାଇଁ ବସୁଥିଲେ, ସେହି ସମୟରେ ବିଷ୍ଣୁ ଦୂତମାନେ ଆସି କହିଛନ୍ତି ଧର୍ମ କ'ଣ, ଧର୍ମରାଜଙ୍କ ଦୂତମାନେ ଧର୍ମ ଜାଣିପାରିଲେ ନାହିଁ। ଧର୍ମ ସିଏ ପଚାରିଲେ, ତାଙ୍କର ଧର୍ମରାଜ ପଚାରିଲେ, ଯମରାଜ ପଚାରିଲେ, ମହାରାଜ ଇଏ ଧର୍ମଟା କ'ଣ, ପ୍ରକୃତ ଧର୍ମଟା କ'ଣ, ଏଭଳି ଭାବେ ପଚାରିଲେ। କାରଣ ତାଙ୍କର ଧର୍ମ ବିଷୟରେ ଯେତିକି ଧାରଣା ଥିଲା, ସେ ଧାରଣା ଅନୁସାରେ ଅଜାମିଳ ପାପି ନେଇଯିବା ପାଇଁ ବସିଥିଲେ, ଅଧାର୍ମିକ ବ୍ୟକ୍ତି। କିନ୍ତୁ ବିଷ୍ଣୁ ଦୂତମାନେ ଯେତେବେଳେ କହିଲେ ଇଏ ହେଉଛି ସମ୍ପୂର୍ଣ୍ଣ ଧାର୍ମିକ ବ୍ୟକ୍ତି, ଇଏ ଭଗବତ ଧାମକୁ ଯିବାର ପାଇଁ ଯୋଗ୍ୟ, ଏଇଭଳି ଭାବରେ ଯେତେବେଳେ କହିଲେ ତାଙ୍କର ସନ୍ଦେହ ଆସିଲା ଧର୍ମ କ'ଣ, ପଚାରିଲେ ଯମରାଜକୁ। ତେଣୁ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯମରାଜ ଧର୍ମରାଜ ସେ ଜଣେ ମହାଜନ, ସେ ଧର୍ମର ଡେଫିନେସନ୍ ଦେଇଛନ୍ତି, ଧର୍ମଂ ତୁ ସାକ୍ଷାତ ଭଗବତ ପ୍ରଣୀତମ୍, ନା ବେ ବିଦୁର ସୟୋ ନା ପି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତନୁ ବିଦ୍ୟାଧର ଚାରଣା ଦେୟ। ଧର୍ମ ହେଉଛି ଭଗବାନ ଯାହା କହନ୍ତି ସେଇଟା ଧର୍ମ। ଅର୍ଜୁନ ଜାଣିପାରୁନଥିଲେ, ଅର୍ଜୁନ କହୁଥିଲେ ଏଇଟା ଆମେ କରିବାଟା ଅଧର୍ମ ହେବ, ଭଗବାନ କହିଲେ ନା ଧର୍ମ ହେଉଛି ମୁଁ ଯାହା କହିବି ସେଇଟା ଧର୍ମ। ଯମରାଜ ମୋତେ ସେ କଥା କହିଲେ ଧର୍ମରାଜ, ଧର୍ମଂ ତୁ ସାକ୍ଷାତ ଭଗବତ ପ୍ରଣୀତମ୍, ଭଗବାନ ଯାହା କହିବେ ସେଇଟା ଧର୍ମ। ନା ଭାଇ ବିଦୁର ସେପ ନା ବି ଦେବା, ଋଷିମାନେ ଦେବତାମାନେ ମୋତେ ଜାଣିନାହାନ୍ତି, ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା, ସିଦ୍ଧମାନେ ମୁଖ୍ୟମାନେ ଅସୁର ସିଦ୍ଧ ମୁଖ୍ୟମାନେ ବା ଅସୁରମାନେ ମନୁଷ୍ୟମାନେ ଜାଣିନାହାନ୍ତି, କୁତନୁ ବିଦ୍ୟାଧର ଚାରଣ ଦେୟ, ଆଉ ବିଦ୍ୟାଧର ଚାରଣ ଆଦି ଏମାନଙ୍କ କଥା କ'ଣ କହିବା। ଧର୍ମକୁ ଅଧିକାଂଶ ଲୋକ ଜାଣ, ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ବହୁତ ଗଭୀର, ଜାଣିପାରିବେ ନାହିଁ ଧର୍ମର ତତ୍ତ୍ୱ। ଏ ଧର୍ମ ବିଷୟରେ ବହୁତ କଥା ରହିଛି। ତେଣୁ ଇଏ ଯେଉଁ ରହିଛନ୍ତି କ'ଣ, ବିବାହ କଲା ପରେ ଜଣେ ନିଜ ସ୍ୱାମୀ ସହିତ ସନ୍ତୁଷ୍ଟ ରହିବେ, ସେ ଅନ୍ୟମାନେ ଅନ୍ୟ ପୁରୁଷଙ୍କୁ ନବମ ନବମ ଯେଉଁ ରହିଛି ଏସବୁ ଚିନ୍ତା କରିବା କଥା ନୁହଁ, ମନରେ ମଧ୍ୟ ଚିନ୍ତା କରିବା କଥା ନୁହଁ, ଆଉ କାର୍ଯ୍ୟ କଥା କ'ଣ କରିବା, ଶାରୀରିକ ମନ କାୟ ମନ ବାକ୍ୟ ତିନି ଭାବରେ ଆମେ କର୍ମ କରୁଛେ। ବଚନ ଯେଉଁ ଆମେ ଯେଉଁ କଥା କହୁଛି ବର୍ତ୍ତମାନ, ଇଏ ଗୋଟେ କର୍ମ ହେଉଛି, ବଚନରେ ମୁଁ କର୍ମ କହୁଛି, ଏଇଟା ବର୍ଣ୍ଣନା କରାଯାଇଛି, ପେନ୍ ଇଜ୍ ମାଇଟିଅର୍ ଦେନ୍ ସୋର୍ଡ଼। ଆମର ଯେଉଁ କଲମରେ ଯେଉଁ ଲେଖା ରହୁଛି ଲେଖା ହେଉଛି ସେଇଟା କ'ଣ, ଖଣ୍ଡା ଠାରୁ ମଧ୍ୟ ଆହୁରି ଗୁରୁତ୍ୱ ଆହୁରି ଶକ୍ତିଶାଳୀ, ପେନ୍ ଇଜ୍ ମାଇଟିଅର୍ ଦେନ୍ ସୋର୍ଡ଼। ଏ ବଚନ, ବଚନ ଉପରେ ବହୁତ କଥା ରହିଛି, ଆମେ କ'ଣ କହିବା, ବଚନ ମଧ୍ୟ ଇଏ ଗୋଟେ କର୍ମ, ଜୁହା ମାଧ୍ୟମରେ ଆମେ ବାଚିକ କର୍ମ କରୁଛେ, କିଭଳି ଆମେ କଥା କହିବା ଇଏ ଗୋଟେ ତପସ୍ୟା, ବଚନର ତପସ୍ୟା ରହିଛି। ବାଚିକ ତପସ୍ୟା ସପ୍ତଦଶ ଅଧ୍ୟାୟରେ ଭଗବାନ କହିଲେ ଶରୀର ଦ୍ୱାରା ମନ ଦ୍ୱାରା ଏବଂ ବଚନ ଦ୍ୱାରା ଆମେ କର୍ମ କରୁଛେ, ତେଣୁ ବଚନର ଯେଉଁ କର୍ମକୁ ଆମେ ଠିକ୍ କରିବା ପାଇଁ ତପସ୍ୟା ବଚନର ତପସ୍ୟା ରହିଛି। ଅନୁଦ୍ବେଗଂ କୁରଂ ବାକ୍ୟଂ ସତ୍ୟଂ ପ୍ରିୟଂ ହିତଂ ଚଜତ୍ ସ୍ୱାଧ୍ୟାୟ ବସନଂ ଚୈବ ବାଙ୍ଗମୟ ତପ ଉଚ୍ଚତେ। ଏ କଥା କହିବା ମଧ୍ୟ କେମିତି ଆମେ କଥା କହିବା ସେଇଟା ମଧ୍ୟ ଗୋଟେ ତପସ୍ୟା ଦରକାର। ସେଥିପାଇଁ ଭଗବତ ଗୀତାରେ ଅର୍ଜୁନ ପଚାରିଲେ ଶୀତ ପ୍ରଜ୍ଞ ସକା ଭାଷା, ତାଙ୍କର ଭାଷା କିଭଳି ଆମେ ଭାଷାରୁ ଜାଣିପାରିବା ସେ କେଉଁ ସ୍ତରରେ ଅଛନ୍ତି, ଯିଏ ଯେଉଁଭଳି ଭାବରେ କଥା କହୁ ସେ କଥାରୁ ଜଣେ ଜାଣିପାରିବ ସେ କେଉଁ ସ୍ତରରେ ରହିଛନ୍ତି। ଭଗବତ ଗୀତାରେ ଭଗବାନ ତାର ଉତ୍ତର ଦେଇଛନ୍ତି। ଦ୍ୱିତୀୟ ଅଧ୍ୟାୟର 55-72 ଏସବୁ ଶ୍ଲୋକମାନଙ୍କରେ ଏସବୁ ପ୍ରଶ୍ନର ଉତ୍ତର ଦିଆଯାଇଛି। ଅନୁଦ୍ବେଗଂ କାହାରଂ ବାକ୍ୟଂ, ଏଭଳି ଭାବରେ ଜଣେ କଥା କହିବେ ଅନ୍ୟ କାହାକୁ ଉଦ୍ବେଗ ପ୍ରଦାନ କରାଯିବ ନାହିଁ, ଇଏ ବାଚିକ ତପସ୍ୟା। ବାଚିକ ତପସ୍ୟା ଅନୁଦ୍ବିଗଙ୍କର ବାକ୍ୟ ସତ୍ୟଂ ପ୍ରିୟଂ ହିତ, ଯେ ସତ୍ୟ କଥା କହିବେ ଏବଂ ଅନ୍ୟର ହିତ କଥା କହିବେ, ହିତଂ ଚ ମଧ୍ୟ ଶବ୍ଦ ବ୍ୟବହାର କରାଯାଇଛି। ଏବଂ ସ୍ୱାଧ୍ୟାୟ ବ୍ୟସନ ଚାହିଁବ, ସ୍ୱାଧ୍ୟାୟ କରିବେ ବା ଶାସ୍ତ୍ର ପାଠ କରିବେ। ଶାସ୍ତ୍ର କାହା ପାଇଁ ରହିଛି, ଯେଉଁମାନେ ଶାସ୍ତ୍ର ପାଠ କରୁଛନ୍ତି ସିଏ ହେଉଛି ଗୋଟେ ବାଚିକ ତପସ୍ୟା, ସେମାନେ ସେହି ଅନୁସାରେ କଥା କହିବେ, ତାଙ୍କ କଥାରୁ ଆମେ ଜାଣିପାରିବା ତାଙ୍କ ବଚନର ତପସ୍ୟା କେତିକି ରହିଛି। ସଦା ଆମେ ଦେଖୁଛେ କେତେଜଣ ରହିଛନ୍ତି ବ୍ୟାସ ଆସନରେ ବସି ରହିକରି ମଧ୍ୟ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି, ବ୍ୟାସ ଆସନରେ ବସିକରି ମଧ୍ୟ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ତାଙ୍କର ସେଇଥିରୁ ଆମେ ଜାଣିବା ତାଙ୍କର ବଚନର ତପସ୍ୟା କେତିକି ରହିଛି। ସ୍ୱାଧ୍ୟାୟ ବ୍ୟସନ ଅଭ୍ୟାସ କରିବେ, ଭାଙ୍ଗମ ଇଏ ହେଉଛି ବାଚିକ ତପସ୍ୟା। ଏଇଭଳି ଭାବରେ ବଚନରେ ମଧ୍ୟ ଜଣେ ଧର୍ମ କଥା କହିବେ, ଅଧର୍ମ କଥା କହିବେ ନା, ଅଧର୍ମ କଥା ଅଧର୍ମ ଯଦି କହିବେ ଏଇଟାକୁ ଦୂରେଇ ଯିବା ପାଇଁ କହିବେ, ଅଧର୍ମ ବିଷୟରେ ସତର୍କ ରହିବା ପାଇଁ ଆମେ ଯେଉଁ କଥା କହୁଛେ ପୁଷ୍ପଲି କଥା କୁହାଯେ ଅଧର୍ମ କଥା, ଏଇଟା ଆମର ଏଇଟା ବାଚିକ ତପସ୍ୟା ହେଲା ନାହିଁ ତା ନୁହଁ। ବଚନରେ ଆମେ ଏଇ ଯେଉଁ ଅଧର୍ମ କହିଲେ ଲୋକମାନେ ଜାଣିବେ ଏଇଟା ହେଉଛି ଅଧର୍ମ, ଏତେ ଦୂରେଇ ରହିବେ, ସେଥିପାଇଁ ଅଧର୍ମ କଥା କୁହାଯାଇଛି। ବେଦରେ ମଧ୍ୟ ଅଧର୍ମ କଥା କୁହାଯାଇଛି, ବା ଧର୍ମର ଦୂତମାନେ ପ୍ରଥମେ ସେ କଥା କହିଥିଲେ, ବେଦ ପ୍ରଣୀତ ଧର୍ମ ହି ଅଧର୍ମ ସତ୍ ବିପର୍ଯ୍ୟୟ। ବେଦରେ କେଉଁଟା ଧର୍ମ ସେଇଟା ବର୍ଣ୍ଣନା କରାଯାଇଛି ଏବଂ କେଉଁଟା ଅଧର୍ମ ସେଇଟା ମଧ୍ୟ କୁହାଯାଇଛି, କିନ୍ତୁ ବେଦରେ ଯେଉଁ ଧର୍ମ କଥା କୁହାଯାଇଛି ସେଇଟା ହେଉଛି ତ୍ରୈଗୁଣ୍ୟ ବିଷୟ ବେଦା, ତିନି ଗୁଣ ବିଷୟରେ କୁହାଯାଇଛି। ବେଦରେ ଏ ଯେଉଁ ରହିଛି ଯେଉଁ ଶ୍ରେଷ୍ଠ ଧର୍ମ ସେ ବିଷୟରେ ସମସ୍ତେ ଜାଣିପାରିବେ ନାହିଁ, ଯଦିଓ ଅଛି କିନ୍ତୁ ସେଇଟା ସମସ୍ତେ ବୁଝିପାରିବେ ନାହିଁ। ଯେମିତି କ୍ଷୀରରେ ଘିଅ ଅଛି କିନ୍ତୁ ସମସ୍ତେ ଜାଣିପାରିବେ ନାହିଁ କ୍ଷୀରରେ କେମିତି ଘିଅ ଅଛି ବୋଲି, ତାର ପ୍ରୋସେସ୍ ରହିଛି କେଉଁଭଳି ଭାବରେ ଆମେ କ୍ଷୀରରୁ ଘିଅଟାକୁ ବାହାର କରିବା। ତେଣୁ ଏ ଧର୍ମ କଥା ବହୁତ ଗଭୀର ରହିଛି, ତେଣୁ ଇଏ ଯେଉଁ ରହିଛି ବାଚିକ ତପସ୍ୟା ବଚନରେ ତପସ୍ୟା ରହିଛି ଏବଂ ଶରୀର ଦ୍ୱାରା ରହିଛି, ଶରୀର ଦ୍ୱାରା ଆମେ ପାପ କାର୍ଯ୍ୟ କରୁଛେ ଏବଂ ମନରେ ମଧ୍ୟ ରହିଛି, ମନରେ ମଧ୍ୟ ଚିନ୍ତା କରୁଛେ। ଭଗବତ ଗୀତାରେ ଭଗବାନ କହିଲେ ତୃତୀୟ ଅଧ୍ୟାୟ ନା କେଉଁ ଅଧ୍ୟାୟରେ ଭଗବାନ କହିଲେ କ'ଣ ଆସ୍ତେ ମନସା ସ୍ମରଣ, ଇନ୍ଦ୍ରିୟ ଏସବୁ ମାନେ ଇନ୍ଦ୍ରିୟ ଇତ୍ୟାଦିମାନଙ୍କୁ ସବୁ ନିଗ୍ରହ କରିକି ଯେଉଁମାନେ ମନରେ ଏସବୁ ପାପ କଥା ଚିନ୍ତା କରୁଛନ୍ତି ସେ ମିଥ୍ୟାଚାର ସୌଚ୍ୟତେ, ଏମାନେ ହେଉଛନ୍ତି ମିଥ୍ୟାଚାରୀ। କର୍ମେନ୍ଦ୍ରିୟ ଆଣି ସଂଯମ ଯ ଆସ୍ତେ ମନସା ସ୍ମରଣ, ଇନ୍ଦ୍ରିୟ ଅର୍ଥନ ବିମୁଢ ଆତ୍ମା ମିଥ୍ୟାଚାର ସୌଚ୍ୟତେ, ମିଥ୍ୟାଚାରୀ ସେମାନେ। ତେଣୁ ମନରେ ଆମେ କ'ଣ ଚିନ୍ତା କରିବା ସେଇଟା ମଧ୍ୟ ଆମେ ମନରେ ଅଧାର୍ମିକ ଚିନ୍ତା କରିବା ନାହିଁ, ଏସବୁ ଏଇ ମନର ତପସ୍ୟା। ମନ ସୌମ୍ୟତ ମୌନ ମାତ ବିନିଗ୍ରହ ଏସବୁ ତପସ୍ୟା, ମନର ତପସ୍ୟା ରହିଛି, ସବୁ ଶରୀରର ତପସ୍ୟା ରହିଛି, ବଚନର ତପସ୍ୟା ରହିଛି, ମନର ତପସ୍ୟା ରହିଛି। ବିଶେଷ ଭାବରେ ଯେଉଁମାନେ ଏ ଧାରାକୁ ଆସୁଛନ୍ତି ସେମାନଙ୍କର ଆବଶ୍ୟକତା ହେଉଛି ସବୁ ତପସ୍ୟା କରିବେ। ତପ ଦିବ୍ୟଂ ପୁତ୍ରକା ଜନ ସତ୍ୟମ ଶୁଦ୍ଧେତ୍, ଇଏ ହେଉଛି ମନୁଷ୍ୟ ଜୀବନ ସେଇଥିପାଇଁ ଉଦ୍ଦିଷ୍ଟ। ଯେଉଁମାନେ ଏ ଧାରାକୁ ଆସୁନାହାନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ଏ ଧାରାକୁ ଆସିଲେ ଏ ଧାରାକୁ ଆସିକରି ଏସବୁ କରିବା କଥା, ଏ ଧାରାକୁ ଆସିକି ଯଦି କରୁନାହାନ୍ତି ତାଙ୍କ କଥା ଆଉ କ'ଣ କହିବା, କିଭଳି ଶୋଚନୀୟ ସ୍ତରରେ ସେମାନେ ଅଛନ୍ତି ଆମେ କ'ଣ କହିବା ସେ ବିଷୟରେ। ତେଣୁ ଏଇଭଳି ଭାବରେ ନବମ ନବମ ମନରେ ଚିନ୍ତା କରୁଛନ୍ତି, ମନ ଅଭ୍ୟତି, ମନରେ ପ୍ରଥମେ କାର୍ଯ୍ୟ ହୁଏ ତାପରେ ବଚନରେ ହୁଏ ତାପରେ ଶରୀରରେ ହୁଏ, ଯେଉଁ କାର୍ଯ୍ୟ ଯେଉଁ କରୁଛେ ମନରେ ଆମେ ଚିନ୍ତା କରୁଛେ ଏଇଟା କରିବା ବାସନା, ଏଇଟା କହୁଛି କର୍ମ ବାସନା, ଭାଗବତମ ସପ୍ତମ ସ୍କନ୍ଧରେ ଏ ଉତ୍ତୟ ବିଷୟରେ ବର୍ଣ୍ଣନା, ଏ କର୍ମ ବାସନା ବିଷୟରେ ବର୍ଣ୍ଣନା କରାଯାଇଛି। ହଁ, ଯାହାର ଦୁଇ ପ୍ରକାର ବାସନା ରହିଛି, ଗୋଟେ ଶୁଭ ବାସନା, ଗୋଟିଏ ଅଶୁଭ ବାସନା। ପ୍ରହ୍ଲାଦ ମହାରାଜଙ୍କର ଶୁଭ ବାସନା ଯାହା ଥିଲା କାହିଁକି ନା ନାରଦ ମୁନିଙ୍କର କୃପା ସେ ପ୍ରାପ୍ତ ହେଲେ, କିନ୍ତୁ ଇଏ ଯେଉଁ ରହିଛନ୍ତି ହିରଣ୍ୟକଶିପୁ ଇତ୍ୟାଦି ଏମାନେ ଚାରି କୁମାରଙ୍କର ଅଭିଶାପ ପ୍ରାପ୍ତ ହୋଇଥିଲେ, କିନ୍ତୁ ତାଙ୍କର ଅଶୁଭ ବାସନା ଯାହା ଥିଲା। ତେଣୁ ବାସନା ନେଇକରି ଭାଗବତମ ଗୋଟିଏ ସ୍କନ୍ଧ ବର୍ଣ୍ଣନା କର, ସପ୍ତମ ସ୍କନ୍ଧ। ମନରେ ମନର ଚିନ୍ତା, ମନରେ ବାସନା, ମନରେ ସବୁ ରହୁଛି, ମନଟା ସବୁ ସବୁଠାରୁ ସୂକ୍ଷ୍ମ। ମନରେ ଆମେ ଚିନ୍ତା କଲେ ତାପରେ ବଚନରେ କହିବା, ତାପରେ କାର୍ଯ୍ୟରେ କରିବା, ଶରୀର ଦ୍ୱାରା କରିବା। କିନ୍ତୁ କଳିଯୁଗରେ ବର୍ଣ୍ଣନା କରାଯାଇଛି ପରୀକ୍ଷିତ ମହାରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଏ, କାରଣ ଯେତେବେଳେ ପରୀକ୍ଷିତ ମହାରାଜ ଯେତେବେଳେ କଳିକୁ ସ୍ଥାନ ଦେଲେ ଭାଗବତ ପ୍ରଥମ ସ୍କନ୍ଦ ସପ୍ତଦଶ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେଇଠି ଯେତେବେଳେ ସୁତ ଗୋସ୍ୱାମୀ କହୁଛନ୍ତି ଏକଥା, ସେତେବେଳେ ସୌନକାଦି ଋଷିମାନେ ଚିନ୍ତା କରୁଛନ୍ତି ପରୀକ୍ଷିତ ମହାରାଜ କାହିଁକି କଳିକୁ କାହିଁ ହତ୍ୟା ନ କରିଦେଲେ। ପରୀକ୍ଷିତ ମହାରାଜଙ୍କ ପାଖରେ କ୍ଷମତା ଥିଲା, ସେ ଚାହିଁଥିଲେ କଳିକୁ ମଧ୍ୟ ନିବାରିତ ବିଦା କରିଦେଇଥାନ୍ତେ, ଆଲାଉ କରିନଥାନ୍ତେ, କାହିଁକି ଆଲାଉ କଲେ। ତେଣୁ ଏହାର ଉତ୍ତରରେ ସୁତ ଗୋସ୍ୱାମୀ କହୁଛନ୍ତି ଯେ ନାନୁଦ୍ୱେଷ୍ଟି କଳିଙ୍ଗ ସମ୍ରାଟ କ'ଣ ସାରଙ୍ଗ ଇବ ସାରଭୁକ୍, କ'ଣ ସେଇଟା, ସେ କାହିଁକି ପରୀକ୍ଷିତ ମହାରାଜ କଳିକୁ ଦ୍ୱେଷ କଲେ ନାହିଁ ବା କଳିକୁ କାହିଁକି ସ୍ଥାନ ଦେଲେ ନା। ସାରଙ୍ଗ ଇବ ସାରଭୁକ୍, ସାରଙ୍ଗ କହିଲେ ମହୁମାଛି, ମହୁମାଛି ଯେମିତି ପୁଷ୍ପରୁ ମହୁକୁ ନେଇକି ନିଏ ସେଇଭଳି ଭାବରେ ଇଏ ହେଉଛନ୍ତି ସାରଙ୍ଗ, ସାରଙ୍ଗ ଭଳି। କଳିରେ ମଧ୍ୟ ଯଦିଓ ବହୁତ ଦୋଷ ରହିଛି କିନ୍ତୁ ବହୁତ ଭଲ ଗୁଣ ରହିଛି। କ'ଣ ଭଲ ଗୁଣ ନା, ନେତରାଣୀ ଆସୁ ସିଦ୍ଧ, କ'ଣ ନେତରାଣୀ କ'ଣ କୁଶଳାନୀ ଆସୁ ସିଦ୍ଧାନ୍ତି, ନେତରାଣୀ କୃତାନୀ ଯତ୍ କୁଶଳାନୀ, ଯେଉଁ ଧର୍ମ କାର୍ଯ୍ୟ ସବୁ ରହିଛି ଆସୁ ସିଦ୍ଧତି, ଖୁବ୍ ଶୀଘ୍ର ତା ଦେହରେ ସିଦ୍ଧି ସେମାନେ ପ୍ରାପ୍ତ ହେଇଯିବ। କଳିଯୁଗର ଏ ଗୋଟେ ଭଲ ଗୁଣ ରହିଛି, ଖୁବ୍ ଶୀଘ୍ର ଅର୍ଥରେ ଶବ୍ଦରେ ଆଚାର୍ଯ୍ୟମାନେ କହୁଛନ୍ତି କ'ଣ କ'ଣ ଯେଉଁ ରହିଛି ସଂକଳ୍ପ ମାତ୍ରେଣ ସିଦ୍ଧତି, କେବଳ ମନରେ ଆମେ ଚିନ୍ତା କରିଦେଲେ ଧର୍ମ କାର୍ଯ୍ୟ କରିବା ସେଥିରେ ତା'ର ଫଳ ପାଇଯିବା। କଳିଯୁଗରେ ଏଭଳି ଭଲ ଗୁଣ ରହିଛି, କିନ୍ତୁ ନେତରାଣୀ କୃତାହାନୀ ଯତ୍, ଅଧାର୍ମିକ କାର୍ଯ୍ୟ ଶରୀର ଦ୍ୱାରା ନ କଲେ ଆମେ ତା'ର ଫଳ ପାଇବା ନାହିଁ, ଏ ଗୋଟେ କଳିଯୁଗର କନସେସନ୍ ରହିଛି। କିନ୍ତୁ ଆଧିରେ ମଧ୍ୟ ବହୁତ ପ୍ରକାର ରହିଛି, ତା'ର ମଧ୍ୟ ଡିଟେଲ୍ସ ରହିଛି, ଆମେ ସେଥିରେ ଆଲୋଚନା କରିବା ନାହିଁ। କିନ୍ତୁ ଏଇଭଳି ଭାବରେ ମନରେ ମଧ୍ୟ ଚିନ୍ତା କରିବା କଥା ନୁହଁ, ଏ ଅଧାର୍ମିକ କାର୍ଯ୍ୟକୁ ମନରେ ମଧ୍ୟ ଚିନ୍ତା କରିବା କଥା ନାହିଁ। ବାସନା ଏଇଟା ମନରେ ଚିନ୍ତା କଲେ ସେ ଶରୀର ଦ୍ୱାରା ପ୍ରଭାବିତ ହେବ, ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ମନକୁ ଆମେ ସବୁବେଳେ ମନର ତପସ୍ୟା ସେଥିପାଇଁ ରହିଛି, ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ମନକୁ ସକାଳୁ ଉଠିଲେ ଶହେ ପାହାର ଝାଡ଼ୁ ପାହାର, ରାତିରେ ଶୋଇଲା ବେଳକୁ ଶହେ ଜୋତା ପାହାର, ଏଭଳି ଭାବରେ ମନକୁ ଦମନ କରିବା ପାଇଁ ପଡ଼ିବ, ତପସ୍ୟା ମନର ତପସ୍ୟା ରହିଛି। ତେଣୁ ଏଇ ଯେଉଁ ରହିଛନ୍ତି ବିବାହ କରିକିରି ସ୍ତ୍ରୀ ଲୋକମାନେ ବିଢ଼ା ପୁଷଲିଆ ମନ ଅଭ୍ୟତି ନବମ ନବମ, ଗୋଟିଏ ପୁରୁଷ ସହିତ ସେମାନେ ସନ୍ତୁଷ୍ଟ ହୋଇପାରୁନାହାନ୍ତି, ନୂଆ ନୂଆ ପୁରୁଷ ଦରକାର ହେଉଛି। ଏଇ ଯେଉଁ ଜାଣିନାହାନ୍ତି ଯେଉଁମାନେ ଏଇସବୁ କଥା, ସେମାନେ ଏଇଭଳି ଭାବରେ ରହିଛନ୍ତି, ତାଙ୍କର ବହୁତ ଅବିଦ୍ୟା ସ୍ତରରେ ରହିଛନ୍ତି, ବହୁତ ଅଜ୍ଞାନ ସ୍ତରରେ ରହିଛନ୍ତି, କ'ଣ ଇଏ ଯେଉଁ ଯୌନ ସୁଖଟା କ'ଣ ରହିଛି। ପ୍ରହ୍ଲାଦ ମହାରାଜ ସେ କଥାଟି କହିଛନ୍ତି, କଣ୍ଡିବ କର ଦୁଃଖ ଦୁଃଖମ, ହାତରେ ଯଦି କୁଣ୍ଡିଆ ହୋଇଯାଇ ତାକୁ କୁଣ୍ଡେଇ ଦେଲେ ଟିକେ ଆନନ୍ଦ ଲାଗିବ, ତାପରେ ସବୁ ରକ୍ତ ଫକ୍ତ ବାହାରିବ, ଏଇଭଳି ଭାବରେ ଯନ୍ତ୍ରଣା ହିଁ ଦେବ। ଏ ବିଷୟରେ ବହୁତ ପ୍ରକାର ବିସ୍ତାର ଭାବେ ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ କାରଣ ସମୟ ହୋଇଗଲା। ତେଣୁ ଏମାନେ ଯେହେତୁ ତାଙ୍କର ଜ୍ଞାନ ନାହିଁ, ସେମାନେ ଭାବୁଛନ୍ତି ମୁଁ ଆଉ ଗୋଟେ ପୁରୁଷ ସହିତ ଯୁକ୍ତ ହେଲେ ବା ସଙ୍ଗ କଲେ ମୁଁ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେବି, ଏଇଭଳି ଭାବରେ ବିଢ଼ା ଆଶା ବି ପୁଷଲିଆ ମନ ଅଭ୍ୟତି ନବମ ନବମ, ମନ ଏଇଭଳି ଭାବରେ ନୂଆ ଗୋଟିଏ ପୁରୁଷ ପାଖରେ ସନ୍ତୁଷ୍ଟ ହୋଇପାରୁନାହାନ୍ତି, ଆହୁରି ଆଉ ଗୋଟେ ଦରକାର, ଆଉ ଗୋଟେ ଦରକାର, ଏଇ ନବମ ନବମ। ଭଗବାନ ମଧ୍ୟ ଯେତେବେଳେ ଶ୍ରୀ ଶ୍ରୀ ସୀତାରାମର କୁ ହନୁମାନ ଯୋଉ କି ଯାଏ ଭଗବାନ ଯେତେବେଳେ ମହିନ ରୂପରେ ଆସିଲେ ସେ ମଧ୍ୟ ଏ କଥାଟି କହିଥିଲେ ନବମ ନବମ, ତାଙ୍କର ଏଇଭଳି ଭାବରେ ଅଜ୍ଞାନ ଭିତରେ ରହିଛନ୍ତି ସେମାନେ। ବୁଦ୍ଧ ଅସତିଂ ନ ବିଭ୍ରିୟାତ ବିଭ୍ରିୟାତ, ଏଇଠି ଟିକେ ଭୁଲ ହେଇଯାଇଛି, ସେଥିପାଇଁ ମୁଁ ଏଇଠି ପଢ଼ିବାକୁ ଅସୁବିଧା ହେଲା, ଭୁଲ ହେଇଯାଇଛି। କ'ଣ ନା, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ବୁଦ୍ଧ ସେମାନେ ଅସତୀ ନ ବିଭ୍ରୁହାତ୍, ଏଭଳି ଅସତୀ ସ୍ତ୍ରୀକୁ ସେ ବିଭ୍ରୁହାତ୍, ତାଙ୍କୁ ସେମାନେ ପୋଷଣ କରିବା କଥା ନୁହଁ, ପାଳନ କରିବା କଥା ନୁହଁ, ନ ବିଭ୍ରୁହାତ୍। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ଅବୁଦ୍ଧ, ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଏ କଥାଟି ଗୋଟେ ରହିଛି। ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଯେତେବେଳେ ଭଗବାନ ରାମଚନ୍ଦ୍ର ନିଜେ ଗୋଟେ ଛଦ୍ମବେଶରେ ଯାଇ ଦେଖୁଥିଲେ କିଭଳି ଭାବେ ରାଜ୍ୟ ଶାସନ ଚାଲିଛି, ଖାଲି ତାଙ୍କର ପାର୍ଷଦମାନଙ୍କ ଠାରୁ ଜ୍ଞାନରେ ସନ୍ତୁଷ୍ଟ ଥିଲେ ତା ନୁହଁ, ନିଜେ ପରୀକ୍ଷା ନିଜେ ଯାଉଥିଲେ, ଛଦ୍ମବେଶରେ ଯାଇଥିଲେ ଦେଖିବା ପାଇଁ। ଏଇଭଳି ଭାବରେ ଯେତେବେଳେ ବୁଲୁଥିଲେ ଗୋଟେ ସ୍ଥାନରେ ଦେଖିଲେ, ଆମର ସମୟ ହୋଇଗଲାଣି, ଏ ବିଭ୍ରୁହାତ୍ ଶବ୍ଦରୁ ଏ କଥାଟି ଆସିଲା। ତେଣୁ ସେ ଦେଖିଲେ ଜଣେ ଶୂଦ୍ର, ଶୂଦ୍ର ଶ୍ରେଣୀର ବ୍ୟକ୍ତି, ସେ ତାହାର ପତ୍ନୀକୁ ତାଙ୍କୁ ଘରକୁ ଆଲାଉ କରୁନାହିଁ, ଘରକୁ ଆଲାଉ କରୁନାହିଁ, କାହିଁକି ନା ସେ ତାଙ୍କର ପିତାଙ୍କ ଗୃହକୁ ଯାଇଥିଲେ, ପିତାଙ୍କ ଗୃହକୁ ଯାଇକରି ଗୋଟେ ରାତି ରହିଗଲେ, ତେଣୁ ସେ କହିଲେ ତୁମେ ଅସତୀ ହୋଇଗଲ। ଏଇଭଳି ଭାବେ ଯେତେବେଳେ କହିଲେ, ସେ ସ୍ତ୍ରୀ ଲୋକ କହିଲେ ଭଗବାନ ରାମଚନ୍ଦ୍ର, ମା ସୀତା ମା ଏତେ ବର୍ଷ କାଳ ରହିଲେ ଅଶୋକ ବନରେ, କିନ୍ତୁ ଭଗବାନ ରାମଚନ୍ଦ୍ର ତାଙ୍କୁ ଗ୍ରହଣ କଲେ, ଆଉ ତୁମେ ମୁଁ ଗୋଟେ ରାତି ମୋ ବାପା ଘରେ ରହିଲି, ତୁମେ କହୁ ଏଭଳି ଭାବରେ କହୁଛ। ଏଇଭଳି ଭାବେ ଯେତେବେଳେ କହିଲେ ସେ ବ୍ୟକ୍ତି ଜଣ କହିଲେ, ଏ ଶ୍ଳୋକଟି ଅଛି ଭାଗବତ ନବମ ସ୍କନ୍ଧ 11:9 ସେ କହୁଛନ୍ତି, ନାହଂ ବିଭର୍ମି ତ୍ୱାଂ ଦୁଷ୍ଟାଂ ଅସତୀଂ ପରମେଶ ମୋଗାମ ସ୍ତ୍ରୈଣୋ ହି ବିଭ୍ରୁହାତ୍ ସୀତାଂ ରାମ ନାହଂ ଭଜେ ପୁନଃ। ଏ ବିଭ୍ରୁହାତ୍ ଶବ୍ଦ ଏଠି ବ୍ୟବହାର କରାଯାଇଛି। ରାମଚନ୍ଦ୍ର ସେ ହେଉଛି ସ୍ତ୍ରୈଣୀୟ, ତାଙ୍କ ସ୍ତ୍ରୀ ପ୍ରତି ତାଙ୍କର ଏତେ ଆସକ୍ତି ଥିଲା ଯେ ତାଙ୍କୁ ଗ୍ରହଣ କଲେ, ତାଙ୍କୁ ପାଳନ କରୁଛନ୍ତି ବା ପୋଷଣ କରୁଛନ୍ତି, କିନ୍ତୁ ରାମ ନାହଂ ଭଜେ ପୁନଃ, ମୁଁ କିନ୍ତୁ ସେଭଳି ନୁହଁ, ମୁଁ ତୁମକୁ ଭରଣ କରିବି ନାହିଁ। ଏଇଭଳି ଭାବରେ ଶବ୍ଦଟି କହିଦେଲେ, ଏ କଥାଟି ଯେତେବେଳେ କହିଗଲେ ଭଗବାନ ଭଗବାନ ରାମଚନ୍ଦ୍ର ଆଦର୍ଶ, ଆଦର୍ଶ ପୁରୁଷ, ସେଥିପାଇଁ ସୀତାଙ୍କୁ ତ୍ୟାଗ କରିଥିଲେ, ସେଇ ସୀତା ଦେବୀ ବର୍ତ୍ତମାନ ରୁକ୍ମିଣୀ ଦେବୀ ଆସିଛନ୍ତି, ଏଇସବୁ ସେ ଲୀଳା ଚାଲିଛି, ସେଥିପାଇଁ ସୀତାଙ୍କର ଲୀଳା ଚାଲିଛି। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଜାମାନଙ୍କ ପ୍ରଜାରଞ୍ଜକ ରାଜା ହୋଇକି ନିଜ ସ୍ତ୍ରୀକୁ ତ୍ୟାଗ କଲେ, ଯଦିଓ ଜାଣିଛନ୍ତି ସତୀ ସ୍ତ୍ରୀ ଅଗ୍ନି ପରୀକ୍ଷା ଗ୍ରହଣ ଅଗ୍ନି ପରୀକ୍ଷା ନେଇଥିଲେ, କିନ୍ତୁ ତଥାପି ଲୋକମାନଙ୍କର ଡାଉଟ୍, ଲୋକମାନଙ୍କର ଗୋଟିଏ ଲୋକର ଡାଉଟ୍ ଥିଲା, କିନ୍ତୁ ତଥାପି ଭଗବାନ ତ୍ୟାଗ କରିଦେଲେ, ପତ୍ନୀଙ୍କୁ ତ୍ୟାଗ କରିଦେଲେ। ଏସବୁ ଲୀଳା ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଆସୁଛି। ତେଣୁ ଏଠି କହୁଛନ୍ତି, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଅସତୀ ନ ବିଭ୍ରୁହାତ୍, ଅସତୀ ସ୍ତ୍ରୀକୁ ତାଙ୍କୁ ପାଳନ କରିବା କଥା ନୁହଁ, କାହିଁକି ଯଦି ଭଗବାନ କହିବେ ଯଦି ପାଳନ କଲେ କ'ଣ ଅସୁବିଧା ହେବ ନା, ତାଙ୍ଗ ବିଭ୍ରତ ଉଭୟ ଉଚ୍ୟୁତ, ଯଦି ତାଙ୍କୁ ସେମାନେ ପାଳନ କରିବେ ନା, ଉଭୟ ଉଚ୍ୟୁତ, ଉଭୟ ଉଚ୍ୟୁତ କହିଲେ ଏ ଜନ୍ମରେ ଏବଂ ପର ଜନ୍ମରେ, ଏ ଜନ୍ମରେ ତ ତାଙ୍କ ନିନ୍ଦା ହେବ, ତାଙ୍କର ଅଧର୍ମ ହେବ, ଏସବୁ ହେବ, ଏବଂ ପର ଜନ୍ମରେ ମଧ୍ୟ ସେ ତ ଫଳ ଭୋଗ କରିବେ। ଉଭୟ ଅଚ୍ୟୁତ, ଅଚ୍ୟୁତ ଭଗବାନ ଅଚ୍ୟୁତ ବୋଲି କହୁଛନ୍ତି। ତେଣୁ ଭଗବାନ ସବୁ ପରିସ୍ଥିତିରେ କେବେ ହେଲେ ଚ୍ୟୁତ ହୁଅନ୍ତି ନା, ସେଥିପାଇଁ ତାଙ୍କ ନାଁ ହେଉଛି ଅଚ୍ୟୁତ। ତେଣୁ ଏ ଶ୍ଳୋକ ଭାଷ୍ୟରେ ସନାତନ ଗୋସ୍ୱାମୀ କହୁଛନ୍ତି, ବିଢ଼ାୟା ଅପି ପୁଂଶଲ୍ୟା ଦୁଷ୍ଟାୟା ସତ୍ୟା, ବିବାହ ହେଲା ପରେ ମଧ୍ୟ ସେ ପୁଂଶଲି, ଦୁଷ୍ଟା ଦୁଷ୍ଟା ଚରିତ୍ର ଆସିଏ, ତେଣୁ ଅପି ଗରିହାମ ଇଏ ଆହୁରି ଅଧିକ ନିନ୍ଦନୀୟ, ବିବାହ କଲା ପରେ ମଧ୍ୟ ସେଇଭଳି ଭାବରେ କରୁଛି, ଆହୁରି ଅତି ଗରିହାମ ଆହୁରି ଅତି ନିନ୍ଦନୀୟ। ତେଣୁ ବିବୃହାତ କହିଲେ ଗୃହେ ନ ରଖିଏ, ଘରେ ରଖିବା କଥା ନୁହଁ, କିନ୍ତୁ ପରିତ୍ୟଜେତ ତାକୁ ତ୍ୟାଗ କରିବା କଥା, ପରିତ୍ୟଜେତ ଏବ ବୁଦ୍ଧଶ୍ଚେତ। ତେଣୁ ଏଇଭଳି ଭାବରେ ଏ ବହୁତ ପ୍ରକାର କଥା ରହିଛି। ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା।